आयाम श्रीमद्भागवतम दशम स्कंद 63 अध्याय श्लोक 12 पृथक विधानी प्रायुक्तं पृथक विधानी प्रायुक्त पीनाक्यस्त्राणि सांगिनी पीनाक्यस्त्राणि सांगिनी प्रत्यस्त्रै समयामास प्रत्यस्त्रै समयामास सार्ङ्गपाणिरविस्मितः सार्ङ्गपाणिरविस्मितः पृथग्विधानि प्रायुक्ता पीणक्या पीणाक्यस्त्राणि सर्गिणे प्रत्यस्त्रै समयामास सार्ङ्गपाणिरविस्मितः पृथग्विधानि प्रायुक्त पीणाक्यस्त्राणि सार्गिणे प्रत्यस्त्रै समयामास सार्ङ्गपाणिरविस्मितः क्यस्त्राणि सांगिणे प्रत्यस्त्रै समयामास सार्ङ्गपाणिरविस्मितः पृथग्विधानि प्रायुक्ता पीणाक्यस्त्राणि सांगिणे प्रत्यस्त्रै समयामास सार्ङ्गपाणिरविस्मितः पृथग्विधानि प्रायुक्ता पीणाक्यस्त्राणि सांगिणे प्रत्यस्त्रै समयामास सार्ङ्गपाणिरविस्मितः पृथग्विधानि प्रायुक्ता पीणाक्यस्त्राणि सांगिणे प्रत्यस्त्रै समयामास सार्ङ्गपाणिरविस्मितः श्लोकानुवाद बाणासुर तार त्रिशूलधारी देवादिदेव शिव सार्ङ्गधारी भगवान श्रीकृष्णक विरुद्धरे विविध अस्त्रर निक्षेप कले किंतु श्रीकृष्ण आदो विचलित हेले नाही से यथार्थ प्रति अस्त्र द्वारा से समस्त अस्त्र को निष्क्रिय कले अवस्थ भक्त सज्जन बृंद मातृवृंद आप आम भागवत कथा स्वागत जनाऊँगी आम शनिवार दिन आम अपूर्व श्लोक आलोचना करते दुईट श्लोक शंकरानुचरान सौरी भूत प्रमथ गुह्यकान डाकिनी जात धानाश्च वेतलान स विनायकान प्रेत मातृ पिशाचश्च कुष्मांडान ब्रह्मराक्षसान द्रावयामास तिक्ष्माग्रही सरी सांगधनुश्च्युते सांगधानु च्युते ये श्लोक दुटी गत शनिवार दिन आलोचना करते तेणु ये श्लोकर अर्थ हो किभली भाव में शंकर अनुचर मान पेत भूत प्रेत पिशाच डाकिनी इत्यादि बेताल इत्यादि सविनायक इत्यादि एम सबू भगवान पाखे जाुद्ध करने भगवान कृष्ण सहित तेणु शिवजी तुम पठेले प्रथम जाओ युद्ध कर तेणु जिते भगवान तीक्ष्म सर सब छाड़िले एम सब पलायन मान पलाय कले पलायन द्रावयमास तिक्माग्रही तिक्माग्रही आउ रहीपारे पढ़ाईगले पढ़ायन कले तेणु ये श्लोक दुईट आम गत आलोचना शनिवार दिन आलोचना करते तेणु आ पर श्लोक पृथक विधानी प्राय सी जो देखिगले शिवजी देखिले अनुचर मान शंकर अनुचरण ये सब अनुचर मान सब पलै जाऊ युद्ध करूना कि भगवान निजे शिवजी आसिले भगवान सब युद्ध करने तेणु ये श्लोक आलोचना कर पृथक विधानी प्रायुक्त पृथक 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 सब अस्त्र सब छाड़ूपर गोटे रही धनुर्विद्या धनुर्वेद जो रही वेद वेद कहले ज्ञान समस्त ज्ञान वेद रही धनुर्वेद गोटे रही जो धनुर्वेद केमी अस्त्र चालना करी अस्त्र सब रही केमी अस्त्र को प्रति प्रति जो कहना प्रत्यस्त्री गोटे अस्त्र आ गोटे अस्त्र केमी कौन तक प्रहत कराब यह सब गोटे विद्या वेद रही वेद सब भगवान निश्वास जहात होती तेणु ये वेद मध्य भगवान आसुर्वेद तेणु ये केमी अस्त्र शिक्षा जो युद्ध अस्त्र केमी प्रयोग करमी अस्त्र को कटा ये सब रही वेद रही ज्ञान रही तेणु शिवजी से तो स्वयं भगवान एवं शिव भगवान प्रकाश ये हूँ तम गुण से आसिक आश्रय नहीं आसुँच शिवजी तेणु से सब जानते भगवान से सब जानते ये कह पृथक विधानी प्रायुक्त पृथक पृथक गोटे अस्त्र जड़े छाड़े शिवजी गोटे अस्त्र छाड़े केमी से अस्त्र प्रहत कराब भगवान से पृथक पृथक भाव में पृथक विधान प्रायुक्त पिणाक्य अस्त्राणी सारिणी शिवजी जो रही पिनाक नामक अस्त्र रही पाशुपत अस्त्र यू रही भगवान भगवान को सारंगिणी सारंगिणी सारंग धनु रही सारंग भगवान धनुर नाम दिव्य ये सब दिव्य भगवान ये सारंग धनु सारंग सारंगिणी सारंग धनु धारी तेणु सी जो पठाऊँ गोटे अस्त्र ये आ गए अस्त्र छोट छाड़ प्रत्यत करने तेणु प्रत्यस्त्री समय मास गोटे अस्त्र को केमी कंट्रोल करमी प्रहत करापी आ गए अस्त्र रही भाव प्रत्यस्त्री समय मास तार जो रही कौन तार प्रकृत अस्त्र द्वारा दमन करदे समय समान करदे समय मास सारंग पाणी रविस्मित सारंग पाणी ये जो सारंग पाणी कहले भगवान जहाँ हस्तर ये सारंग धनु रही सी अविस्मित भगवान कौन सी कार्यपाई विस्मय करें सब विस्मित हो जाऊे भगवान एत सब शक्ति रही सब रही जन चिंता कर विस्मित हो भगवद गीता भगवान कहते तांकर विस्मित कौन गोटे वस्तु रही भगवान भगवद गीता द्वितीय अध्याय भगवान कहते आश्चर्यवत पश्यति कश्चित् एनं आश्चर्यवत पश्यति तथैव चान्यं आश्चर्यवत चान्यं शुणन्ति श्रुत्वा बिना वेद चैव कश्चित् विस्मित व आश्चर्य ये जो आत्मा गोटे एभली वस्तु रही केतेज से आश्चर्य चिंता कर प्रकृति कौन यहाँ एमती थी आश्चर्य पश्यति कश्चित् एनं आश्चर्य पश्यति शुणी आउ के शुणी मत आश्चर्य हो जाती शुणिकी बुझीपारती ना आत्मा को भगवद गीतार जो भगवान ज्ञान दौंस अर्जुन को से समय अर्जुन चिंता करसंदी ये जो ज्ञान भगवान आत्मा सम्बन्ध ज्ञान दौंती अर्जुन कौन जाणी ना ये सब भर कहीं सब कहीं पुणी एत कहीं मोह आसला तेणु भगवान तांकर ए सन्देह को मोचन कर श्लोक द्वारा आम रही आश्चर्य आश्चर्य कि आश्चर्य महाभारत गोटे प्रसंग रही वनपर्व जोबले पांडव मैने कौन सी जाते बार वर्ष वनवास करे आ गोटे वर्ष अज्ञातवास ये सब महाभारत ये सब कथा रही तेणु आम यू आरंभ कर से कथी तेणु ये अंतिम समय कथा बार वर्ष प्राय शेष हो जाए समय ये घटनाटी घटला मन तो बुलूस सब आड़े तेणु से समय जाऊला बेले जन ब्राह्मण ऋषि जनकर ସେ ସମୟରେ ଆମର କହୁଛୁ, ଆମେ ଶୁଣୁଥିଲୁ, ପାଠ ପଢ଼ୁଥିଲୁ ସ୍କୁଲରେ କଲେଜରେ ପଢ଼ିଲା ବେଳେ ଆମେ ଶୁଣୁଥିଲୁ ବା ପଢ଼ୁଥିଲୁ ଯେ ଆଦିମ ବ୍ୟକ୍ତିମାନେ, ଆଦିମ ମନୁଷ୍ୟମାନେ ଏମାନେ ସବୁ ଉଲଗ୍ନ ହୋଇକି ରହୁଥିଲେ। ସେମାନେ ଜାଣିନଥିଲେ, ନିଆଁର ବ୍ୟବହାର ଜାଣିନଥିଲେ, ସବୁ କଞ୍ଚା ଖାଦ୍ୟ ଖାଉଥିଲେ, ଏଇଭଳି ଭାବରେ ଇତିହାସକାରମାନେ କହୁଛନ୍ତି, ଆମେ ଏଇଟା ପଢ଼ୁଥିଲୁ। କିନ୍ତୁ ଆମର ବୈଦିକ ଇତିହାସ କହୁଛି ନା, ଆଦିମ ସଭ୍ୟତାର କେତେ ଉନ୍ନତ ଥିଲେ ଆମେ ଜାଣିପାରିବା ନାହିଁ, ଚିନ୍ତା କରିପାରିବା, ବିସ୍ମିତ ହୋଇଯିବା। ସେଠି ରହିଛି ଗୋଟେ କାଠ ରହିଛି, ତାଙ୍କ ନାଁ ହେଉଛି ଅରଣୀ। ଏ ଅରଣୀ କାଠକୁ ସଂଯୋଗ କରିକିରି ଘଷିକିରି ଅଗ୍ନି ଉତ୍ପନ୍ନ ହେଉଥିଲା। ତେଣୁ ସେ ସମୟରେ ଯେଉଁ ଯଜ୍ଞ କରାଯାଉଥିଲା, ଏସବୁ ନିଆଁ ଏସବୁ ଅନ୍ୟ କୌଣସି ଉପାୟ ନାହିଁ, ସେଇ ଅରଣୀ କାଠରେ ଅଗ୍ନି ଉତ୍ପନ୍ନ ହେଉଥିଲା। ଏବଂ ଏଭଳି ମଧ୍ୟ ମନ୍ତ୍ର ରହିଛି, ଯେଉଁ ମନ୍ତ୍ର ପାଠ କଲେ ଅଗ୍ନି ଉତ୍ପନ୍ନ ହେବ। ବେଦରେ ଏଭଳି ଭାବରେ ସବୁ ମନ୍ତ୍ର ସବୁ ରହିଛି, ଅଗ୍ନି ଉତ୍ପନ୍ନ ହେବ। ତେଣୁ ଏଇଭଳି ଭାବରେ ଯେତେବେଳେ କରୁଥିଲେ, ସେହି ସମୟରେ ଗୋଟେ ହରିଣ କ'ଣ କଲା ନା, ସେ ନେଇଗଲା ସେ କାଠଟାକୁ। ଭଗବାନଙ୍କର ବ୍ୟବସ୍ଥା ଇଏ, ସବୁ କାର୍ଯ୍ୟରେ ଯାହା ଭୌତିକ ଜଗତରେ ଯାହା ହେଉଛି ସବୁ, ସବୁକିଛିରେ ଭଗବାନଙ୍କର ହସ୍ତ ରହିଛି। ଏଇଟାକୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣିପାରନ୍ତି, ଅନ୍ୟମାନେ ଜାଣିପାରନ୍ତି ନାହିଁ, ସେମାନଙ୍କ ବାଇଚାନ୍ସ ହୋଇଗଲା। ଅନ୍ୟମାନଙ୍କ କଥା କ'ଣ କହିବା, ଏମିତି ବୈଜ୍ଞାନିକମାନେ ମଧ୍ୟ କହୁଛନ୍ତି ବାଇଚାନ୍ସ ଭୌତିକ ଜଗତ ଯେମିତି ସୃଷ୍ଟି ହେଲା, ଆମେ ଶୁଣୁ ପଢ଼ୁଥିଲୁ ପିଲାଦିନେ କ'ଣ ନା, ଏମିତି ସୂର୍ଯ୍ୟ ବୁଲୁଛନ୍ତି, ସୂର୍ଯ୍ୟ କେଉଁଠୁ ଆସିଲେ ସେଇଟା କୁହାଯାଉନି, ସୂର୍ଯ୍ୟ ବୁଲୁଛନ୍ତି, ସେ ବୁଲି ବୁଲିକିରି ତାଙ୍କ ପାଖରୁ ସବୁ ଖଣ୍ଡ ସବୁ ବାହାରି ପଡ଼ିଲା, ସେ ସବୁ ଥଣ୍ଡା ହୋଇକିରି ଏସବୁ ଗ୍ରହ ସବୁ ସୃଷ୍ଟି ହେଲା, ଏଇଭଳି ଆମେ ପଢ଼ୁଥିଲୁ। ଏଇଭଳି ଭାବରେ କଥା ରହିଛି, ଭଗବାନଙ୍କର କଥାକୁ ସେମିତି ବୁଝିପାରିବେ ନାହିଁ, ସବୁ ବିସ୍ମିତ ହୋଇଯିବେ। କିନ୍ତୁ ସବୁକିଛିର ବିସ୍ମୟର କାରଣ ହେଉଛନ୍ତି ସିଏ, ସିଏ କୌଣସି ବିସ୍ମୟ ହେଉନାହାନ୍ତି, ତାଙ୍କର ସିଏ ସବୁ ତିଆରି କରୁଛନ୍ତି, ତାଙ୍କ ପାଇଁ ବିସ୍ମିତ କିଛି ନାହିଁ, ଅବିସ୍ମିତ ଶବ୍ଦରେ ଏଇଟା କୁହାଯାଉଛି। ତେଣୁ ଏଇଭଳି ଭାବରେ ଯେତେବେଳେ ନେଇଗଲେ, ସେ ଧାଇଁ ଧାଇଁ ଝାଇଁ ଝାଇଁ ଯାଉଥିଲେ, ସେହି ସମୟରେ ପାଣ୍ଡବମାନେ ତାଙ୍କର ସୌଭାଗ୍ୟବଶତଃ ପାଣ୍ଡବମାନେ ସେଠି ପହଞ୍ଚିଗଲେ, ସେମାନେ ତ ବନଭ୍ରମଣ କରୁଛନ୍ତି, ପହଞ୍ଚିଗଲେ। ତାପରେ ତାଙ୍କୁ କହିଲେ, ଜାଣିଲେ ଘଟଣା, ସେ କହିଲେ ଆପଣ ବ୍ୟସ୍ତ ହୁଅନ୍ତୁନି, ଆପଣ ବସନ୍ତୁ, ଆମେ ଆଣି ଦେଉଛୁ। ପାଣ୍ଡବମାନେ ସବୁ ଗଲେ, ଧାଇଁଲେ, ଏମିତିକି ପାଞ୍ଚ ପାଣ୍ଡବ ଏବଂ ତାଙ୍କ ପତ୍ନୀ ମଧ୍ୟ ରହିଛନ୍ତି ଦ୍ରୌପଦୀ, ଯାଉଛନ୍ତି। ଧାଇଁ ଧାଇଁକିରି ଦ୍ରୌପଦୀ କହିଲେ, ନା ମୁଁ ଆଉ ଯାଇପାରିବି ନାହିଁ, ମୋ ହାଲିଆ ହୋଇଗଲେଣି। ସେ ବସିଗଲେ, କହିଲେ ବୋଧେ ଶୋଷ ହେଉଛି, ତୃଷା। ତେଣୁ ଜଣ ପରେ ଜଣେ ପାଣ୍ଡବମାନେ ଗଲେ, ପ୍ରଥମେ ଗଲେ ସହଦେବ, ତାପରେ ନକୁଳ, ଏଇଭଳି ଭାବେ ଜଣ ପରେ ଜଣେ ଯାଇକିରି ସେ କେହି ଫେରିଲେ ନାହିଁ। ତେଣୁ ଅନ୍ତିମରେ ଯୁଧିଷ୍ଠିର ମହାରାଜ ଗଲେ, ଯୁଧିଷ୍ଠିର ମହାରାଜ ଗଲାବେଳେ ଦେଖିଲାବେଳେ ଗୋଟିଏ ଜଳାଶ୍ରୟ ରହିଛି, ଯେଉଁଠି ତାଙ୍କର ଚାରି ଭାଇ ମୃତ୍ୟୁବରଣ କରି ଶୟନ କରିଛନ୍ତି, ସେଠି ମୃତ୍ୟୁବରଣ କରିଛନ୍ତି। କିନ୍ତୁ ତାଙ୍କୁ ମଧ୍ୟ ତୃଷା ହେଉଛି, ସେ ମଧ୍ୟ ସେ ଜଳପାନ କରିବା ପାଇଁ ଚାହୁଁ, ଦେଖିଲେ କିଛି ଜାଣିପାରୁନାହାନ୍ତି, କ'ଣ କେମିତି ଅଛି କିଛି ଜାଣିପାରିଲାନି, କେମିତି ମୃତ୍ୟୁ ହେଲା, ସେ ମଧ୍ୟ ବିସ୍ମିତ ହୋଇଗଲେ। ଆଜିର ଶ୍ଳୋକର ଇଏ ହେଉଛି ଟପିକ୍ ହେଉଛି ବିସ୍ମୟ, କେମିତି ବିସ୍ମୟ ହେବ, ଆମେ ବିସ୍ମୟ ଉପରେ କଥା କହିବା। ତେଣୁ ଏଇଭଳି ଭାବରେ ଯେତେବେଳେ ତାଙ୍କୁ ମଧ୍ୟ ତୃଷା ହେଉଛି, ସେ ବିସ୍ମୟ ହୋଇକରି ତଥାପି ଜଳପାନ କରିବା ପାଇଁ ବସିଲେ, ସେହି ସମୟରେ ଜଣେ ଧର୍ମ ଯକ୍ଷ ଆସି ପହଞ୍ଚିଗଲେ, ଯକ୍ଷ ଜଣେ ଆସି ପହଞ୍ଚିଗଲେ, ସିଏ ହେଉଛନ୍ତି ଧର୍ମରାଜ, ପରୀକ୍ଷା କରୁଥିଲେ ପାଣ୍ଡବମାନଙ୍କୁ। ଏବଂ ସେ ଯଦି ପହଞ୍ଚିଗଲେ, ସେତେବେଳେ ସେ ଯୁଧିଷ୍ଠିର ମହାରାଜ ଜଳ ଗ୍ରହଣ କରୁଛନ୍ତି, ତୃଷା ହେଉଛି, ବହୁତ ତୃଷା ଜଣଙ୍କୁ ହେଉଛି, ବହୁତ ଶୋଷ ହେଉଛି, ସେତେବେଳେ ଆଉ ସେ କିଛି ଶୁଣିବ ନାହିଁ, ଶୁଣିବ ନାହିଁ, ଜଣେ ପାଣି ଅଛି ମାନେ ପାଣି ପିଇଦେବ ସିଏ, ଅନ୍ୟମାନେ ସେୟା କଲେ ନା, ଚାରି ଭାଇ ସେୟା କଲେ, କିନ୍ତୁ ଯୁଧିଷ୍ଠିର ମହାରାଜ ଧର୍ମରାଜ ପାଣି ପିଇବା ପାଇଁ ଉଦ୍ୟମ କରୁଛନ୍ତି ବା ହେଇଛନ୍ତି, ପାଣି ପିଇବା ପାଇଁ ବସିଲାବେଳେ ସେହି ସମୟରେ ଜଣେ କହିଲେ, ଟିକେ ଅପେକ୍ଷା କର, ସାବଧାନ, ଏଇଭଳି ଭାବରେ ସେ କହିଲେ। ଯୁଧିଷ୍ଠିର ମହାରାଜ ପାଣି ନ ପିଇକି ଦେଖିଲେ କ'ଣ କିଏ କ'ଣ କହୁଛନ୍ତି, ଦେଖିଲା ବେଳେ ସେ କହିଲେ, ଇଏ ହେଉଛି ଜଳାଶ୍ରୟ ମୋର, ଏ ଜଳାଶ୍ରୟର ଜଳ ପାନ କରିକିରି ମୋ ବିନା ଅନୁମତିରେ ତୁମ ଭାଇମାନେ ମୃତ୍ୟୁବରଣ କରିଛନ୍ତି, ତେଣୁ ତୁମେ ମଧ୍ୟ ସେଇଭଳି ଭାବରେ ଯଦି ଜଳ ପାନ କର, ତୁମେ ମଧ୍ୟ ମୃତ୍ୟୁବରଣ କରିବ। ତେଣୁ ଯୁଧିଷ୍ଠିର ମହାରାଜ କହିଲେ, ତାହେଲେ ମୋତେ ଅନୁମତି ଦିଅ, ନା ମୁଁ ଅନୁମତି ଦେବି, କିନ୍ତୁ ଗୋଟେ ମୋର ପ୍ରଶ୍ନର ଉତ୍ତର ଦିଅ। ଅନେକ ପ୍ରଶ୍ନ ରହିଛି ମହାଭାରତ ବନ ପର୍ବରେ, ସେ ପ୍ରଶ୍ନ ସବୁ ରହିଛି, ତାଧିଅରୁ ଗୋଟେ ପ୍ରଶ୍ନ ଥିଲା, କିମ୍ ଆଶ୍ଚର୍ଯ୍ୟମ୍, କ'ଣ ଆଶ୍ଚର୍ଯ୍ୟ ବସ୍ତୁ କ'ଣ ଅଛି ଭୌତିକ ଜଗତରେ। ଆମେ ପଢ଼ୁଥିଲୁ ସ୍କୁଲ କଲେଜରେ, ସାତଟି ଆଶ୍ଚର୍ଯ୍ୟ ବସ୍ତୁ ରହିଛି, ସପ୍ତାହ ଆଶ୍ଚର୍ଯ୍ୟ, କ'ଣ କ'ଣ ସବୁ ରହିଛି, ସେସବୁ ସପ୍ତାହ ଆଶ୍ଚର୍ଯ୍ୟ ବୋଲି କୁହାଯାଏ। କିନ୍ତୁ ଯୁଧିଷ୍ଠିର ମହାରାଜ କହିଲେ କ'ଣ ନା, ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ୍, ଶେଷ ସ୍ଥାବରମ୍ ଇଚ୍ଛନ୍ତି କିମା ଆଶ୍ଚର୍ଯ୍ୟ ମତପରମ୍। ପ୍ରତିଦିନ ଅହନି ଅହନି ଗଚ୍ଛନ୍ତି ଜମାଳୟମ୍, ଯେଉଁ ଲୋକମାନେ ସବୁ ମୃତ୍ୟୁବରଣ କରୁ ଜୀବମାନେ ସବୁ ମୃତ୍ୟୁବରଣ କରୁଛନ୍ତି, ଯମ ଲୋକକୁ ଯାଉଛନ୍ତି, ଯମ ଲୋକ ଯାଉଛନ୍ତି, ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ଦେଖିକରି ମଧ୍ୟ କିଛି ଚିନ୍ତା କରିପାରୁନାହାନ୍ତି ତାଙ୍କ ବିଷୟରେ, ସେମାନେ ଯେ ମୃତ୍ୟୁବରଣ କରିବେ ସେ ବିଷୟରେ ଚିନ୍ତା ନାହିଁ, ସେ ସ୍ଥାବର ସେମାନେ ଭାବୁଛନ୍ତି ଆମେ ମୃତ୍ୟୁବରଣ କରିବୁ ନାହିଁ, ଆମେ ଏଇଭଳିଆ ବଞ୍ଚିକି ରହିବୁ। ତେଣୁ ଏଇଟା ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ, କି ମା ଆଶ୍ଚର୍ଯ୍ୟ କଥ ପରମ, ଆଠାରୁ କ'ଣ ବଡ଼ ଆଶ୍ଚର୍ଯ୍ୟ ଜିନିଷ ଅଛି। ତେଣୁ ଏଇଭଳି ଭାବରେ କରିକିରି ସବୁ ପ୍ରଶ୍ନର ଉତ୍ତର ଦେଇଦେଲେ ଯୁଧିଷ୍ଠିର ମହାରାଜ। ତେଣୁ ଯକ୍ଷ ତାଙ୍କ ଉପରେ ଖୁସି ହେଇକରି କହିଲେ, ତମେ ମୋଠୁ କ'ଣ ବର ଚାହୁଁଛ? ମୁଁ ତୁମର ଗୋଟିଏ ଭାଇକୁ ବଞ୍ଚାଇଦେବି, କାହାକୁ ଚାହୁଁଛ ତୁମେ ବଞ୍ଚାଇବା ପାଇଁ? ତେଣୁ ସେ କହିଲେ ସହଦେବଙ୍କୁ ବଞ୍ଚାନ୍ତୁ। ସହଦେବ ତୁମ ଆଗରେ ଯୁଦ୍ଧ ହେବ ପାଣ୍ଡବ କୌରମାନଙ୍କ ସହିତ, ଆଉ ଭୀମ ଆଉ ଅର୍ଜୁନ ଏମାନେ ସବୁ ବହୁତ ଯୋଦ୍ଧା। ଆଉ ସହଦେବ ନା, ମୁଁ ମୋ ମାଆଙ୍କର କୁନ୍ତିକର ମୁଁ ଗୋଟିଏ ପୁତ୍ର, ଏମାନେ ଗୋଟିଏ ପୁତ୍ର ବଞ୍ଚିତି ରହିଛି, ଆଉ ମାଧ୍ରୀ ଯେଉଁ ରହିଛି ତାଙ୍କର ଗୋଟିଏ କେହି ପୁଅ ଦୁଇ ପୁତ୍ର ପ୍ରତି କେହି ବଞ୍ଚିନାହାନ୍ତି, ତେଣୁ ଅନ୍ତତଃ ପକ୍ଷେ ତାଙ୍କର ଗୋଟିଏ ପୁତ୍ର ବଞ୍ଚୁ। ଏଇଭଳି ଭାବରେ କହିକିରି ସେ ସବୁ ଯେଉଁ ଚାରି ଭାଇ ବଞ୍ଚିଲେ, ସବୁ ସମସ୍ତଙ୍କୁ କହିଲେ ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ପରେ ଗୋଟିଏ କରିକି ଚାରି ଭାଇ ବଞ୍ଚିଗଲେ, ସେ ଜଣା ଆଣିକି ସବୁ ଘଟଣା ହେଲା। ତାପରେ ଧର୍ମରାଜ କହିଲେ, ସେ ଧର୍ମରାଜ ନିଜ ପରିଚୟ ଦେଲେ, କହିଲେ ମୁଁ ତୁମ ଉପରେ ଖୁସି ହେଇଛି, କ'ଣ ତୁମେ ଚାହୁଁଛ, ବର କ'ଣ ମାଗୁଛ ମାଗ। ତେଣୁ ଯୁଧିଷ୍ଠିର ମହାରାଜ କହିଲେ, ଆମର 12 ବର୍ଷର ବନବାସ ଶେଷ ହେଇଯାଇଛି, ବର୍ତ୍ତମାନ ଆମେ ଅଜ୍ଞାତବାସ କରିବୁ, ତେଣୁ ଆପଣ କୃପା କରନ୍ତୁ କିଭଳି ଭାବରେ ଆମେ ଅଜ୍ଞାତବାସ କରିବୁ, ଯେମିତିକି କୌରବମାନେ ଦେଖି ଜାଣିପାରିବେ ନା, ଭାଇ ଅନ୍ୟମାନେ କେହି ଜାଣିପାରିବେ ନାହିଁ। ତେଣୁ ତାଙ୍କର କୃପାରୁ ପାଣ୍ଡବମାନେ ଯାଇକରି ଅଜ୍ଞାତବାସ କଲେ ବିରାଟ ରାଜ୍ୟରେ। ବିରାଟ ରାଜ୍ୟରେ ପାଣ୍ଡବ ପାଞ୍ଚ ଭାଇ ଏବଂ ଦ୍ରୌପଦୀ ଏମାନେ ସବୁ ଏଭଳି ଭାବରେ ଇଏ କଲେ, ରହିଲେ ସେଠି, କେହି ଜାଣିପାରିଲେ ନାହିଁ। ଆମେ ସେଦିନ କହୁଥିଲେ ଗୋଟିଏ ବର୍ଷ ପୁରିବା ପାଇଁ ପୁରୀ ଯାଇଛି, ସେହି ସମୟରେ କୌରବମାନେ ଯାଇ ଜାଣିପାରିଲେ, ତେଣୁ ଏସବୁ କଥା ରହିଛି। ତେଣୁ ଏ ଯେଉଁ ଭୀଷ୍ମ ବସ୍ତୁ ରହିଛି, ଏ ଯେଉଁ ଆମର ଚିନ୍ତାର ବାହାରେ ଯେଉଁଟା, ସେଇଟା ଭୀଷ୍ମ ବୋଲି କୁହାଯିବ। ଚିନ୍ତାର ବାହାରେ ଅବିଚିନ୍ତ୍ୟ ଅଚିନ୍ତ୍ୟ ଖଳୁଛେ ଭାବ ନ ତାଙ୍ଗ ତର୍କେଣ ଯୋଜେତ, ଏ ଗୋଟେ ଶ୍ଳୋକ ଅଛନ୍ତି। ଆମର ଚିନ୍ତାର ବାହାରେ ଯେଉଁ ବସ୍ତୁ, ଆମେ ତାକୁ ତର୍କରେ ସ୍ଥାପନ କରିପାରିବା ନାହିଁ, ଏଇଟା ହେଉଛି ଏଇଭଳି ଭାବରେ ଏ ତର୍କ ସ୍ଥାପନ କରିପାରିବା ନାହିଁ, ଅଚିନ୍ତ୍ୟ ଖୋଳୁଛେ ଭାବ। ତେଣୁ ଭଗବାନଙ୍କର ସବୁ ବସ୍ତୁ ହେଉଛି ଏଇଭଳି ଭାବରେ। ବୈଜ୍ଞାନିକମାନେ ଏ ଯେଉଁ ରହିଛି, ଯେମିତି ଆମ ଆଇନଷ୍ଟାଇନ୍ ବା ନ୍ୟୁଟନ ଏମାନେ ସବୁ ରହିଛନ୍ତି, ଯେତେବେଳେ ଦେଖିଲେ ଆପଲ୍ ଗଛରୁ ଆପଲ୍ ପଡ଼ୁଛି ତଳେ ପଡ଼ିଯାଉଛି, ସେତେବେଳେ ସେ ଚିନ୍ତା ଭୀଷ୍ମ ହେଇଗଲେ, ଭୀଷ୍ମ ହେଇ ଚିନ୍ତା କଲେ କ'ଣ ପାଇଁ ତଳେ ପଡ଼ିଲା, ଉପରୁ କାହିଁ ନଗଲା ବା ମଝିରେ କାହିଁ ନ ରହିଲା ତଳେ, ଏସବୁ ଚିନ୍ତା କରିକି ଆସ୍ତେ ଆସ୍ତେ ସବୁ ବିଭିନ୍ନ ପ୍ରକାର ଗବେଷଣା କରି କରିକି ଅନ୍ତିମରେ ସେ ପାଇଲେ ମାଧ୍ୟାକର୍ଷଣ ଶକ୍ତି, ଗ୍ରାଭିଟେସନାଲ ଫୋର୍ସ। ତେଣୁ ଏଇ ଯେଉଁ ଗ୍ରାଭିଟେସନାଲ ଫୋର୍ସ ଜାଣିଲେ, ସେଇଟାକୁ କ'ଣ ଗଲେ ନା, ଇଏ ବୈଜ୍ଞାନିକ ଏଇ ଉଦ୍ଭାବନ କରିଛନ୍ତି, ଏଇଭଳି ଭାବରେ ତାଙ୍କର ନାମ ହେଲା। କିନ୍ତୁ ଏ ଶକ୍ତିଟା କାହାର ସେମାନେ ଜାଣିପାରିଲେ ନାହିଁ, ତାଙ୍କର ଯେଉଁ ବିସ୍ମିତ ବିସ୍ମୟ ହେଉଥିଲେ କ'ଣ ପାଇଁ ଏଇଟା ଚଳେ ପଡ଼ିଲା, ବିସ୍ମୟଟାର ତାଙ୍କର ସମାଧାନ ପାଇଗଲେ, କହିଲେ ଏଇଟା ହେଉଛି ମଧ୍ୟାକର୍ଷଣ ଶକ୍ତି ଯୋଗୁଁ ହେଲା। କିନ୍ତୁ ସେଇଟା ପ୍ରକୃତରେ ସେ ଯଦିଓ ସେଇଟା ଗୋଟେ କାରଣ, ସେଇଟା ଅନ୍ତିମ କାରଣ ନୁହଁ, ସବୁ କାରଣର କାରଣ ରହିଛି। ଭୌତିକ ଜଗତ ଆମେ ଦେଖିବା, ଏଇସବୁ କାର୍ଯ୍ୟ କାରଣ ସବୁ ରହିଛି ଭୌତିକ ଜଗତରେ, ଯାହା ସବୁ ଆମେ ଦେଖୁଛେ ସବୁକିଛି କାର୍ଯ୍ୟ କାରଣ କଥା। ତେଣୁ ଏ ଯେଉଁ ରହିଛି କ'ଣ, ଆମେ ଯେଉଁ ଜନ୍ମ ହେଲେ କେମିତି ହେଲେ, ଆମର କାରଣ କିଏ, ହଁ ପିତାଙ୍କୁ ପଚାରେ, ଆମେ ସିନା ପଚାରିଲେ ପିତା କିଏ ସେ କହିବେ, ଆମର କାରଣ କିଏ, ଆମର କାରଣ ହେଉଛି ପିତାମାତା, ପିତାମାତା ଆମକୁ ଜନ୍ମ ଦେଇଛନ୍ତି, ସେଇଟା ତ ଅଲଗା କଥା, ଆମେ କାହିଁକି ଆସିଲୁ ସେଇଟା, ସେଇଟା କାହିଁକି, କିନ୍ତୁ କାରଣ କ'ଣ, ହ୍ୱାଟ୍ ଇଜ୍ ଦ କଜ୍, ଆମେ କେମିତି ଜନ୍ମ ହେଲେ, ନା ପିତାମାତାଙ୍କ ଠାରୁ ଆମେ ଜନ୍ମ ହେଲେ, ପିତାମାତାଙ୍କର କାରଣ କ'ଣ, ନା ତାଙ୍କର ପିତାମାତା, ତାଙ୍କର କାରଣ କ'ଣ, ନା ତାଙ୍କର ପିତାମାତା, ଏଇଭଳି ଭାବରେ କେଉଁଠି ପହଞ୍ଚିବା ଆମେ, ଯିବା ବ୍ରହ୍ମାଙ୍କ ପାଖରେ, ଆମର ଗୋତ୍ର ରହିଛି ନା, ଆମ କଶ୍ୟପ ଗୋତ୍ର, ଆମ ଗୋତ୍ର ସବୁ ସବୁ ଋଷିମାନେ ଆମ ସେଇଠୁ ଆମେ ଜନ୍ମ ହେଇଛୁ ସବୁ ଗୋତ୍ର, ତାଙ୍କର ମଧ୍ୟ କାରଣ ଏଭଳି ଭାବରେ ଆସି ପହଞ୍ଚିବା ବ୍ରହ୍ମାଙ୍କ ପାଖରେ। ବ୍ରହ୍ମାଙ୍କର ମଧ୍ୟ କାରଣ ରହିଛି, ଗର୍ଭଦୋଷାଇ ବିଷ୍ଣୁ, ଗର୍ଭଦୋଷାଇ ବିଷ୍ଣୁଙ୍କର ଗର୍ଭରୁ ସେ ଜାତ ହେଇଛନ୍ତି ପଦ୍ମରେ। ଏବଂ ଗର୍ଭଦୋଷାଇ ବିଷ୍ଣୁଙ୍କର କାରଣ କିଏ ନା, ସିଏ ଆସୁଛନ୍ତି ଶଙ୍କର୍ଷଣଙ୍କ ଠାରୁ। ଶଙ୍କର୍ଷଣଙ୍କ କାରଣ କିଏ, ଇଏ ବଳରାମ। ବଳରାମଙ୍କ କାରଣ କିଏ ନା, କୃଷ୍ଣ। କୃଷ୍ଣଙ୍କର କାରଣ କିଏ, କୃଷ୍ଣଙ୍କର କେହି କାରଣ ନାହାନ୍ତି, ସବୁ କାରଣର କାରଣ ତାଙ୍କର କେହି କାରଣ ନାହାନ୍ତି। ହଁ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ସବୁ କାରଣର କାରଣ ହେଉଛନ୍ତି ଭଗବାନ। ହଁ, ଏଇଟା ସବୁ ବର୍ଣ୍ଣନା କରାଯାଇଛି ନା, ଶ୍ଳୋକ ସୃଷ୍ଟିର ଆରମ୍ଭରେ ବର୍ଣ୍ଣନା କରାଯାଇଛି। ଭଗବାନ ନିଜକୁ ବିସ୍ତାର କରିଛନ୍ତି, ପ୍ରଥମେ ବଳରାମ ରୂପରେ ବିସ୍ତାର କରିଛନ୍ତି, ବଳରାମଙ୍କ ଠାରୁ ଚତୁର୍ଭୁଜ ଆସୁଛନ୍ତି, ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ସେଇ ଯେଉଁ ଚତୁର୍ଭୁଜଙ୍କ ଠାରୁ ଶଙ୍କର୍ଷଣ ଠାରୁ ଆଉ ଗୋଟେ ଦ୍ୱିତୀୟ ଚତୁର୍ଭୁଜ ଆସୁଛନ୍ତି, ଏଇଭଳି ଭାବରେ ତାଙ୍କ ଠାରୁ ଆସୁଛନ୍ତି ଏଇ ଯେଉଁ ପୁରୁଷ ଅବତାର। ଜଗୃହୀ ପୌରୁଷଙ୍କ ରୂପଂ ଭଗବାନ ମଧାଦେବୀ ସମ୍ଭୁତ ଷୋଡ଼ଶ କଳ ମହାଦେବ ଲୋକ ସେ ଶିକ୍ଷା, ଭାଗବତମ ତୃତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଭଗବାନ ପୁରୁଷ ରୂପ ଧାରଣ କଲେ, ଜଗୃହେ ପୌରୁଷଙ୍କ ରୂପମ, ତିନି ପୁରୁଷ ରହିଛନ୍ତି, କିଏ ନା କାରଣଦୋକସାଇ ବିଷ୍ଣୁ, ଗର୍ଭଦୋକସାଇ ବିଷ୍ଣୁ, କ୍ଷୀରଦୋକସାଇ ବିଷ୍ଣୁ, ଏ ତିନି ପୁରୁଷ। ଭଗବାନ ପ୍ରଥମେ ଏଇଭଳି ଭାବେ ପୁରୁଷ ଅବତାର ଗ୍ରହଣ କଲେ, ଜଗୃହେ ପୌରୁଷଙ୍କ ରୂପ ଭଗବାନ ମହଦାଦେବୀ, ମହତ୍ ଯେଉଁ ରହିଛି, ମହତ୍ ତତ୍ତ୍ୱ ସବୁ ରହିଛି, ଯେଉଁ ଭୌତିକ ମହତ୍ ତତ୍ତ୍ୱରୁ ଭୌତିକ ଜଗତ ସୃଷ୍ଟି ହେଇଛି, ସୃଷ୍ଟିର କାରଣ ହେଉଛି ମହତ୍ ତତ୍ତ୍ୱ, ଏଇଭଳି ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏହିସବୁ କାରଣ, କାରଣର କାର୍ଯ୍ୟ, ଯେମିତି ଆମେ ଦେଖିବା ମଞ୍ଜି, ଗଛ, ଗଛ କେମିତି ହେଉଛି ନା ମଞ୍ଜିରୁ ହେଉଛି, ମଞ୍ଜି କେମିତି ହେଉଛି ନା ଗଛରୁ ହେଉଛି, ଏ କାର୍ଯ୍ୟ କାରଣ। ତେଣୁ ଆମର ଶ୍ରୀ ଶ୍ରୀମଦ୍ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ଗୁରୁ ମହାରାଜ କହନ୍ତି, ବୈଜ୍ଞାନିକ ମହଲରେ ଗୋଟେ ରହିଛି ଏ ବିସ୍ମୟ ଗୋଟେ ରହିଛି, ଏଇଟା କହନ୍ତି ପାରାଡକ୍ସ, ଏଗ୍ ଚିକେନ୍ ପାରାଡକ୍ସ, ଆଗେ କୁକୁଡ଼ା ଆସିଲା ନା ଆଗେ ଅଣ୍ଡା ଆସିଲା, କିଏ ଆସିଲା ଆଗ, ଏ ଗୋଟେ ବିସ୍ମୟ ରହିଛି, ତାର ଉତ୍ତର ଦେଇପାରୁ ବୈଜ୍ଞାନିକମାନେ ଦେଇପାରୁନାହାନ୍ତି, କିନ୍ତୁ ବେଦରେ ସବୁ ଜ୍ଞାନ ରହିଛି। ତାର କାରଣ କ'ଣ ନା, ପ୍ରଥମେ ଆସିଲା ମଞ୍ଜି, ହଁ ହଁ, ବିଜୟପ୍ରଦ ପିତା ଭଗବାନ କହିଲେ, ସାର୍ବଜନୀଷୁ କୌନ୍ତେୟ ମୂର୍ତ୍ତେହ ସମ୍ଭବନ୍ତି ଯା ତା ସାଙ୍ଗ ବ୍ରହ୍ମ ମଜୁନି ରହଙ୍ଗ ବିଜୟପ୍ରଦ ପିତା, ଯାହା ସବୁ ଦେଖୁଛେ ଯେ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ସେମାନେ ତାଙ୍କର ବୀଜ ପ୍ରଦାନ କରିଛନ୍ତି କି ନା, ଭଗବାନ, ଭଗବାନର ସବୁ ଆସୁଛି, ସର୍ବକାରଣ କାରଣ ସିଏ, ଏବଂ ଏହି ଅଦ୍ଭୁତ କାରଣ ଭୌତିକ ଜଗତରେ ଆମେ ଯେଉଁ ଦେଖୁଛେ କାର୍ଯ୍ୟ କାରଣ ସବୁ ରହିଛି। ଏଇ ଯେଉଁ ତୁଳା, ତୁଳା ଶିମିଳି ଗଛରୁ ହେଉଛି ତୁଳା, ତୁଳାରୁ ସୂତା ତିଆରି ହେଉଛି, ତୁଳାରୁ ସୂତା ହୋଇଗଲା ପରେ ତା ବସ୍ତ୍ର ସେମାନେ ପରିଧାନ କରୁଛେ, କିନ୍ତୁ ଆଉ ସେ ତୁଳା ରହୁନାହିଁ, ତୁଳାଟା ପରିଣତ ହୋଇଯାଉଛି ଏଇ କାର୍ଯ୍ୟରେ, କାରଣରେ ପରିଣତ, କାରଣଟା କାର୍ଯ୍ୟରେ ପରିଣତ ହୋଇଯାଉଛି, ଆଉ ତୁଳା ରହୁନାହିଁ, ତୁଳା ହୋଇଗଲା ସୂତାରେ ହୋଇଗଲା, ସୂତା ପରିଣତ ହୋଇଗଲା, ଏବଂ ସୂତାରେ ଯେତେବେଳେ ବସ୍ତ୍ର ହୋଇଗଲା ସେ ସୂତା ପରିଣତ ହୋଇଗଲା ବସ୍ତ୍ରରେ, ଏଇଭଳି ବସ୍ତ୍ର ଆମେ ପରିଧାନ କରୁଛୁ, ଏଇ ଭୌତିକ ଜଗତ ହେଉଛି ଏଇଭଳି ଭାବେ ଭଗବାନ ସୃଷ୍ଟି କରିଛନ୍ତି, କାର୍ଯ୍ୟ କାରଣ, କିନ୍ତୁ ଭଗବାନ ହେଉଛନ୍ତି ଅଦ୍ଭୁତ କାରଣ। ଭାଗବତମ ଅଷ୍ଟମ ସ୍କନ୍ଧରେ ଗଜରାଜଙ୍କର ସ୍ତୁତିରେ ସେଇଟା କୁହାଯାଇଛି, ଗଜରାଜ ଗୋଟେ ସ୍ତୁତି କରିଛନ୍ତି, ଅନେକ ଶ୍ଳୋକ ରହିଛି ତା ଦେହରେ, ତା ଦେହରେ ଗୋଟିଏ ଶ୍ଳୋକ ହେଉଛି ଏଇଭଳି ଭାବରେ, କ'ଣ ସେ ଶ୍ଳୋକ, ସେ କହୁଛନ୍ତି କ'ଣ ନା, ନମୋ ନମସ୍ତେ ଖିଳ କାରଣାୟ, ନମୋ ନମସ୍ତେ ଖିଳ କାରଣାୟ, ମୁଁ ପ୍ରଭୁ, ମୁଁ ସେଇ ପ୍ରଭୁଙ୍କୁ ନମସ୍କାର ପ୍ରଣାମ କରୁଛି, ବାରମ୍ବାର ପ୍ରଣାମ କରୁଛି, ଯେ କି ଅଖିଳ କାରଣାୟ, ସବୁ ସବୁ ବସ୍ତୁର କାରଣ ହେଉଛନ୍ତି ସିଏ ଅଖିଳ କାରଣାୟ, ଏବଂ ସିଏ ହେଉଛନ୍ତି କିଭଳି ଭାବରେ କାରଣ, ଅଦ୍ଭୁତ କାରଣାୟ, ନମୋ ନମସ୍ତେ ଖିଳ କାରଣାୟ। ତାପରେ ଅଦ୍ଭୁତ କାରଣ ସେ ଭଗବାନ, ବିସ୍ମୟ ଯେଉଁ ରହିଛି ବିସ୍ମୟ ଭଗବାନ ସୃଷ୍ଟି କରିବେ, କିଭଳି ଭାବରେ ସେ ସବୁ କାରଣ ଅଦ୍ଭୁତ କାରଣ, ନମୋ ନମସ୍ତେ ଖିଳ କାରଣାୟ, ନିଷ୍କାରଣାୟ ଅଦ୍ଭୁତ କାରଣାୟ, निष्कारणाय, भगवान पर कई कारण नांदी निष्कारणाय एवं शिव से अद्भुत कारण आय, अद्भुत कारण से विश्व सृष्टि करियो, अद्भुत कारण आय सर्वागमनाय महार्णवाय, जिते वैदिक शास्त्र सब रही से गोटे सागर भली महार्णवाय, नमो अपवर्गाय परायणाय, मुझे भगवान प्रणाम करुच्ची जे अपवर्ग प्रदान करती ये भौतिक जगत रु मुक्ति प्रदान करती, नमो अपवर्गाय नमो अपवर्गाय परायणाय, अपवर्ग प्रदान करती सी भगवान ये भाव अद्भुत कारण सी ताकू जदि सब भौतिक जगत सृष्टि किंतु से नष्ट हो ना ये कारण ये कारण अद्भुत कारण कौन तार श्लोक कौन कौन कह प्रमाण कौन शास्त्र प्रमाण कौन कौन प्रमाण हम ओम पूर्णमद पूर्णमिद पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावश्यते एति दिन पाठ पढ़ी कथा अच्छी गोटे जन एति दिन पढ़िलु किंतु किए गोटे आम श्रीमद राधाकृष्ण से महाराज कहती जड़े व्यक्ति आसते रामायण कथा कहते रामायण कथा कह सर दुई मस पढ़े शुणले पारायण आ गाँव रत लोक सब थे सब क्रंदन कर भगवान राम लीला सब ये भाव क्रंदन लीला निजे क्रंदन करते भगवान भगवान निजे ये शिक्षा आमको प्रदान कर तेणु ये भाव में कहीं जो गले गलापर तर कमवास मैंने मीट कले अच्छा ये जो है जो कहले किए भिलियन किए हिरो किए भिलियन किए राक्षस किए ये राम ना रावण जान ये दुज हो मुख्य किए भाई मुख्य राम राक्षस किए राम ना रावण रावण तेणु सी कहले आम भितर एत आलोचना करा दरकार नहीं आम से पारायण जी करते सी ए जस्ट डाकिद डाकिले पचारे कहले महाराज आप जो कहले राम रावण भितर राक्षस किए प्रकृत आम जापार ना तेणु सी कहले राक्षस हूँ मुत दिन तुम पढ़ेली बसिकी तेणु तुम्हें ये भाव से दक्षिण पकड़ आते सब दे पड़ेगले फिर पकईदे पड़ेगले ये हूँ ये प्रथम नंबर श्लोक हूँ यहाँ मंत्र प्रथम मंत्र पूर्णमद सी हूँ पूर्णम ताकू सब आसिले पूर्ण आसिले से पूर्ण रहती पूर्ण आवश्यकते ये अद्भुत कारण भगवान अन्य सब जो कारण रही भौतिक जगत जिते कारण देखा से कारण जो कार्य परिणत हो जाए कारण ना ये गोटे स्वतः स्वतः उपनिषद वर्णना कर कौन अद श्लोक शोक शोक ये कारण विषय कह जा उपनिषद वर्णना कर कौन ना कौन न तस्य कार्यं करणं च विद्यते न तत समस्यावधिक दृश्यते पराश शक्ति विविधे श्रूयते स्वाभाविक ज्ञान बल क्रिया च भगवान ये कारण न तस्य कार्यं करणं च विद्यते भगवान के कारण ना कि कार्य किसी ना भगवान के यही भाव रही भगवान के कारण ना न तो समस्या भेदिक दृश्य सहित कि सामान हो पारे ना अधिका कथा कौन कह परास शक्ति विविधे भगवान शक्ति अनेक रही स्वाभाविक ज्ञान बल क्रियाच भगवान जो शक्ति सब रही अद्भुत स्वाभाविक स्वाभाविक सब रही मनु मनुष्य सब रही ज्ञान तर ज्ञान किए दे आम ज्ञान प्राप्त होकर आम जी गुरु ज्ञान सब प्राप्त नई था शास्त्र अध्ययन कर ना ये सब जिन कहीपार न था कहीपार न था आम ज्ञान पा आम स्वाभाविक नुह ज्ञान तर शरीर हूँ स्वाभाविक ज्ञान सच्चिदानंद घन सच्चिदानंद कौन शरीर सच्चिदानंद शरीर अर्थ हूँ कौन सत् कहले सब रही भगवान ये भगवान संधिनी शक्ति सत् 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 कहले भगवान सब ये शक्ति भगवान संधिनी शक्ति चित कहले संबित ये ভগবানଙ୍କର ଅନ୍ତରଙ୍ଗ ଶକ୍ତି ତିନୋଟି ରହିଛି, ସନ୍ଧିନୀ, ସମ୍ବିତ, ଲାଦିନୀ। ସମ୍ବିତ ଶକ୍ତି କହିଲେ ଜ୍ଞାନ, ଜ୍ଞାନ ଶକ୍ତି ତାଙ୍କର ରହିଛି। ତେଣୁ ଗୋଟେ ଛୋଟ ପିଲା ଜନ୍ମ ହୋଇଛି, ସେ ଜାଣିନାହିଁ କିଛି, ଜ୍ଞାନ ନାହିଁ, କିନ୍ତୁ ତଥାପି ସେ ଭଗବାନଙ୍କର ଅଂଶ, ସେ ଜ୍ଞାନଟା ପ୍ରାୟ ମାଆଙ୍କର ସ୍ତନ୍ୟପାନ କରିପାରୁଛି। ସେ ତାକୁ ଯଦି ଶିଖିବାକୁ ପଡ଼ିଥାନ୍ତା କେତେ ବର୍ଷ ଲାଗିଥାନ୍ତା ଶିଖିବା ପାଇଁ? ଭଗବାନ ଏ ସମ୍ବିତ ଶକ୍ତି ଭଗବାନଙ୍କର, ଆମର ମଧ୍ୟ କିଛି ସେସବୁ ଜ୍ଞାନ ଶକ୍ତି ସବୁ ରହିଛି। ତେଣୁ ଇଏ ସମ୍ବିତ ଶକ୍ତିରେ, ଜ୍ଞାନ ଶକ୍ତିରେ ଭଗବାନ ସବୁକିଛି ଜାଣନ୍ତି। ଭଗବାନଙ୍କର ଜ୍ଞାନ ପାଇବା ପାଇଁ କାହାର ଆବଶ୍ୟକତା ନାହିଁ, କିଏ ଯାଇକି ପଢ଼ିକିରି ସେ ଜ୍ଞାନ ପାଇବେ ତା ନୁହଁ, କିନ୍ତୁ ତଥାପି ଯେତେବେଳେ ଭଗବାନ ଆସୁଛନ୍ତି ସେ ଜ୍ଞାନ ପାଇବା ପାଇଁ ଗୁରୁ ଗ୍ରହଣ କରୁଛନ୍ତି। ଇଏ ଗୋଟେ ବଡ଼ ବିସ୍ମୟ କଥା, ବିସ୍ମୟ କଥା। ଭଗବାନ ଯେତେବେଳେ ଯାଇଥିଲେ ଉଜ୍ଜୟିନୀକି, ଭଗବାନ ବୃନ୍ଦାବନରେ 11 ବର୍ଷ କାଳ ରହିଲେ, କୌଣସି ପାଠ ପଢ଼ିଲେ ନାହିଁ, କୌଣସି ପାଠ ପଢ଼ିଲେନି, ସ୍କୁଲ ଗଲେ ନାହିଁ, ଓ ଆ କଖ ଶିଖିଲେ ନାହିଁ, କିଛି କଲେ ନାହିଁ। ସେଣୁ ଯେତେବେଳେ ଭଗବାନ ଏ ଯେଉଁ 7ମ ବର୍ଷରେ ଯେଉଁ ଧାରଣ କରିଥିଲେ ଗୋବର୍ଦ୍ଧନକୁ, ଇନ୍ଦ୍ର ତାଙ୍କୁ ସେଇଭଳି ଭାବରେ କହିଥିଲା। ଇନ୍ଦ୍ର କହିଲେ, ଇଏ ଯେଉଁ ଛୋଟ ପିଲା ରହିଛନ୍ତି, ଏଇଟା ବାଚାଳଟା, ବଡ଼ ବଡ଼ କଥା କହୁଛି, ଭାଳିସଂ ଅଜ୍ଞଂ, ଇଏ ହେଉଛି ମୂର୍ଖ। ବାଚାଳଂ ବାଳିସଂ ସ୍ତବ୍ଧମ ଅଜ୍ଞଂ ପଣ୍ଡିତ ମାନିନ କୃଷ୍ଣ ମର୍ତ୍ତମ ଉପାସିତ ଗୋପାମେ ଚକ୍ରୁର ପ୍ରିୟମ। ଏମାନେ ହେଉଛନ୍ତି ବାଚାଳ ଭଳି କଥା କହୁଛି, ଇଏ ବାଳିସ ଛୋଟ ପିଲା, ଇଏ ସ୍ତବ୍ଧ, ବହୁତ ତାର ଗର୍ବ ରହିଛି। ବାଚାଳଂ ବାଳିସଂ ଅଜ୍ଞ ପଣ୍ଡିତ ମାନ, ଏ ଅଜ୍ଞ, ଏ ପାଠ ପଢ଼ି ନାହିଁ, ଅଜ୍ଞ ଇନ୍ଦ୍ର ସେହା ଭଳି ଭାବୁଥିଲେ, ଏ ପାଠ ପଢ଼ି ନାହିଁ, ଆଜ୍ଞା ପଣ୍ଡିତ ମାନ, କିନ୍ତୁ ଭାବୁଛି ଯେ ବହୁତ ପଣ୍ଡିତ ବୋଲି। ଏବଂ କୃଷ୍ଣ ମର୍ତ୍ତ୍ୟ ଉପାସ, ଯେ କୃଷ୍ଣ ଜଣେ ମର୍ତ୍ତ୍ୟ ବାଳକ। ଆମର ମୁଁ ଯେତେବେଳେ ଥିଲି ଆମର ଏଜି ଅଫିସ ଡିଏଜି ଅଫିସ ପୁରୀରେ ଥିଲି, ସେଠି ଜଣେ ଥିଲେ, ବ୍ୟକ୍ତି ଜଣେ ଥିଲେ, ସେ ବହୁତ ସଂସ୍କୃତ ବର୍ଷ କହନ୍ତି, ସମସ୍ତେ ଭାବନ୍ତି ବହୁତ ବିଦ୍ୱାନ ବ୍ୟକ୍ତି, ସମସ୍ତେ ଭାବନ୍ତି ବହୁତ ସଂସ୍କୃତ କହୁଛନ୍ତି, ବହୁତ ବିଦ୍ୱାନ ବ୍ୟକ୍ତି। ଥରେ ଆମେ ଆସୁଛୁ ଭୁବନେଶ୍ୱର, ଆସୁ ବାଟରେ ସ୍କୁଲ ଗାଡ଼ି ବସ୍ରେ ବସିକି ଆସୁ, କଥାବାର୍ତ୍ତା ହେଉଛୁ। ଏହି ସମୟରେ ସେ କହିଲେ ଯେ ଭଗବାନ ମଧ୍ୟ ଯେତେବେଳେ ଆସନ୍ତି ସେ ମଧ୍ୟ ମୃତ୍ୟୁବରଣ କରନ୍ତି। ଯେଉଁ ରହିଛି ନା ଆମର ଗୋଟିଏ ଓଡ଼ିଆରେ ଢଗ ରହିଛି, ମର୍ତ୍ତ୍ୟ ମଣ୍ଡଳ ଦେହ ଭାଇ ଦେବତା ହେଲେ ମରାଇ, ଏଇଟାକୁ ସେ ଉଦାହରଣ ଦେଲେ। ଭଗବାନ ହେଲେ ମଧ୍ୟ ସେ ମୃତ୍ୟୁବରଣ କରନ୍ତି, ଦେବତା ହେଲେ ବୋଲି ଏଇଭଳି ଭାବରେ ସେ କହନ୍ତି। ଏତେ ତାଙ୍କର ଜ୍ଞାନ, ଲୋକମାନେ ଆମ ଅଫିସରେ ଭାବୁଥିଲେ ଇଏ ବହୁତ ଜ୍ଞାନୀ ବୋଲି, ତ ମୁଁ ଜାଣିଲି ପ୍ରକୃତ ତାଙ୍କ ଜ୍ଞାନ କେତେ। ଯେତେଦିନ ପର୍ଯ୍ୟନ୍ତ ଆମେ ଏ ଅଧ୍ୟାତ୍ମ ଜ୍ଞାନ ପ୍ରାପ୍ତ ହେଇନାହିଁ, ସେ ସେତେଦିନ ପର୍ଯ୍ୟନ୍ତ ସେ ଜ୍ଞାନ କ'ଣ, ସେ ଜ୍ଞାନ ପୂର୍ଣ୍ଣ ନୁହଁ, ଅପୂର୍ଣ୍ଣ ଜ୍ଞାନ। ଭୌତିକ ଜ୍ଞାନ ସବୁ ରହିଛି, ଇଏ ଅପୂର୍ଣ୍ଣ ପ୍ରକୃତ। ସେଥିପାଇଁ ଭକ୍ତିମନ ଠାକୁର କହିଲେ, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନ ବାଧା, ମୋହ ଜନମିଆ ଅନିତ୍ୟ ସଂସାରେ ଜୀବକେ କରାଏ ଗାଧା। ଯେତେ ଜ୍ଞାନ ସବୁ ରହିଛି ଭୌତିକ ଜଗତରେ, ଅନେକ ପ୍ରକାର ଜ୍ଞାନ ରହିଛି। ଥରେ ପ୍ରଭୁପାଦ ମହାରାଜ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ଯାଇଥିଲେ ସବୁ କଥା ପ୍ରଚାର କରିଛନ୍ତି। ଗୋଟେ ରହିଛି ଇନଷ୍ଟିଚ୍ୟୁଟ୍, ଅଛି ମାସାଚୁଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି। କେତେବେଳେ ମୋର ପାଟିରୁ ବାହାରିଯିବ କ୍ରୋଧରେ ମୋତେ କହିବ ନାହିଁ, ସେତେବେଳକୁ ମୁଁ ତୁମକୁ ସତର୍କ କରିଦେଉଛି, ମୁଁ କଥା କହିଲାବେଳେ ତୁମେ କଥା କହିବା ଦରକାର ନାହିଁ, ଯଦି ତୁମେ କଥା କହିବ ତାହେଲେ ମୁଁ କଥା ବନ୍ଦ କରିଦେବି। କଥା କହିଲାବେଳେ ଶୁଣିବା କଥା, ତୁମ ଭିତରେ କଥା ହେବା କଥା ନୁହଁ, କଣ୍ଟିନ୍ୟୁଅସ୍ ଚାଲିଛି ତୁମର କଥା। ମୁଁ କାହିଁକି କଥା କଥା କହୁଛି, ତୁମେ ତ କଥା ହେଉଛ, ମୋ କଥା କ'ଣ କାନରେ ପଡ଼ିବ ସେତେବେଳେ? ମିନିମମ୍ କଟ୍ସି ଜଣାନାହିଁ କେମିତି ଭଳିଆ କଥା ଶୁଣିବାକୁ ପଡ଼ିବ, ଇଏ ଗୋଟେ ଅପରାଧ ହେଉଛି। ଭାଗବତ କଥା ଆମେ ଶୁଣୁଛୁ, ସେ ଅନ୍ୟ କଥା ହେବା, ଇଏ ଅପରାଧ ହେଉଛି ଭଗବାନଙ୍କର, ଇଏ ଭଗବାନ କଥା, ଇଏ ସେବା ଅପରାଧ ଆମେ ସବୁ କହୁଛେ, ବିଭିନ୍ନ ପ୍ରକାର ଅପରାଧ, ଇଏ ଗୋଟେ ଅପରାଧ। ଆମର ମଧ୍ୟ କଥା ମାଇଣ୍ଡ ଡିଷ୍ଟର୍ବ ହେଉଛି ନା, ତୁମେ ତୁମ କଥା ତୁମେ ହଲା ମାନେ, ମୁଁ ଗୋଟେ ରୋବୋଟ୍ ନୁହଁ, ଗୋଟେ ମେସିନ୍ ନୁହଁ, ଯାହା ସବୁ ଫିଡ଼୍ ହେଇଛି ମୁଁ ସେଇଟା କହିଦେବି। ତେଣୁ ଏଠି ଯେଉଁ କୁହାଯାଉଛି କ'ଣ ନା, ଭଗବାନଙ୍କର ଏଭଳି ରହିଛି, ଭଗବାନଙ୍କର ଯେଉଁ ସେ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ବୋଲି ଇନ୍ଦ୍ର ଚିନ୍ତା କରୁଥିଲେ। ଇଏ ଗୋଟେ ମୂର୍ଖ ବ୍ୟକ୍ତିଟା, ପିଲାଟା, ଛୋଟ ପିଲା ମୂର୍ଖ। କିନ୍ତୁ ଭାଗବତମରେ ଏ ଯେଉଁ ଶୋକ ସବୁ ରହିଛି, ଏ ଯେଉଁ ନିନ୍ଦା କରାଯାଉଛି ଭଗବାନଙ୍କୁ, କିନ୍ତୁ ସରସ୍ୱତୀ ଦେବୀ ତାକୁ କ'ଣ ତାକୁ କ'ଣ ତାଙ୍କୁ ସେଟାକୁ ପ୍ରଶଂସାରେ ପରିଣତ କରିଦେଇଛନ୍ତି, ନିନ୍ଦାକୁ ପ୍ରଶଂସା କରିଦେଇଛନ୍ତି ସରସ୍ୱତୀ ଦେବୀ। କାରଣ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି, ଏଠି ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ଏଭଳି ଭାବରେ ଯେଉଁ ଇନ୍ଦ୍ର ଭଗବାନ ନିନ୍ଦା କଲେ, କିନ୍ତୁ ସେଇଟା ମଧ୍ୟ ଭଗବାନ ପୂଜା କଲେ, ପରୋକ୍ଷ ଭାବରେ ଭଗବାନଙ୍କୁ ସ୍ତୁତି କଲେ। ଏ ସ୍ତୁତିର ଦଶମ ସ୍କନ୍ଧ ଚବିଶ ଅଧ୍ୟାୟରେ ଏଇଟା ରହିଛି, ଚବିଶ ନା ପଚିଶ ଅଧ୍ୟାୟରେ ଏଇଟା ରହିଛି। ଭଗବାନ ଯେତେବେଳେ ଗୋବର୍ଦ୍ଧନ ଧାରଣ କଲେ, ସେହି ସମୟରେ ଗୋବର୍ଦ୍ଧନ ଧାରଣ କରିବା ପୂର୍ବରୁ ଇନ୍ଦ୍ର ପୂଜା ବନ୍ଦ କରିଦେଲେ, ସେଥିପାଇଁ ଇନ୍ଦ୍ରଙ୍କର କ୍ରୋଧ ଆସିଗଲା। କ୍ରୋଧ ଆସିଗଲା ଯେତେବେଳେ ସେ ଏଇଭଳି ଭାବରେ କଥା କହିଛନ୍ତି, ଦଶମ ସ୍କନ୍ଧ ପଚିଶ ଅଧ୍ୟାୟରେ ସେ କହୁଛନ୍ତି କ'ଣ ନା, ବାଚାଳଂ ବାଳିସଂ ସ୍ତବ୍ଧମ ଅଜ୍ଞଂ ପଣ୍ଡିତମାନିନ କୃଷ୍ଣମର୍ତ୍ତମ ଉପାସିତ ଗୋପାମି ଚକ୍ରୁର ପ୍ରିୟମ। ଏଠି ଛୋଟ ପିଲା ଇଏ ମୋର ଇଏ କଲେ, ବଜବାସୀମାନେ ତା କଥାରେ ପଡ଼ିକିରି ଇଏ କରିଦେଲେ, ତାଙ୍କୁ ସବୁ ଧ୍ୱଂସ କରିଦିଅ, ଏଇଭଳି ଭାବରେ ଏ ଶ୍ଳୋକଟି କହିଛନ୍ତି। କିନ୍ତୁ ଏଇଟା ଭଗବାନଙ୍କୁ ମଧ୍ୟ ସ୍ତୁତିରେ ପରିଣତ କରିଛି ସରସ୍ୱତୀ ଦେବୀ। ସରସ୍ୱତୀ ଦେବୀଙ୍କ ଶକ୍ତି ରହିଛି ଭାଗବତମରେ, ଭାଗବତମରେ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ସେଥିପାଇଁ ଆମେ ପ୍ରଥମେ କହୁଛେ, ନାରାୟଣୀ ନମସ୍କୃତ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୁ ଜୟ ବୁଦ୍ଧିରେ। ଭଗବାନ ନମସ୍କାର କରୁଛେ ଆମେ, ତା ଦେହରେ ଶ୍ଳୋକରେ ଶ୍ରୀଧର ସ୍ୱାମୀ କହୁଛନ୍ତି ଏଇଟା ସରସ୍ୱତୀ ଦେବୀଙ୍କର ଶକ୍ତି ସେଥିରେ ରହିଛି ଭାଗବତମରେ। ତେଣୁ କିଭଳି ଭାବରେ ସରସ୍ୱତୀ ଦେବୀ ଏଇଟାକୁ ସ୍ତୁତିରେ ପରିଣତ କରିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ ତା'ର ବ୍ୟାଖ୍ୟାରେ କହିଛନ୍ତି ଦଶମ ସ୍କନ୍ଧ ପଚିଶ ଅଧ୍ୟାୟ ଶ୍ଳୋକ ପାଞ୍ଚରେ। ଏ ଯେଉଁ କହିଲେ ଏଇଟାକୁ ଶ୍ରୀଧର ସ୍ୱାମୀ କହିଛନ୍ତି, ଇନ୍ଦ୍ରସ୍ୟ ଭାରତୀ କୃଷ୍ଣ ସ୍ତୌତି। ଯଦିଓ ଇନ୍ଦ୍ର ଭଗବାନଙ୍କ ନିନ୍ଦା କଲେ, କିନ୍ତୁ ସରସ୍ୱତୀ ଦେବୀ ତାକୁ ସ୍ତୁତିରେ ପରିଣତ କଲେ। ଏଇ ସରସ୍ୱତୀ ଦେବୀଙ୍କ ଶକ୍ତି, ଏ ଜଣେ ବିସ୍ମୟିତ ହୋଇଯିବ ଏଭଳି ଭାବରେ କଥା ରହିଛି ଭାଗବତମରେ। କ'ଣ କେମିତି ସ୍ତୁତି ହେଲା ନା, ବାଚାଳଂ, ବାଚାଳଂ ଶବ୍ଦର ଅର୍ଥ ହେଉଛି ଶାସ୍ତ୍ର ଯୋନି, ଶାସ୍ତ୍ର ମୂଳ ହେଉଛି ଶାସ୍ତ୍ର, ବାଚାଳ ଶବ୍ଦର ଅର୍ଥ ଗୋଟେ ଇଏ ହେଉଛି ଏଇଟା, ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏ ବାଚାଳ ଶବ୍ଦର ଅର୍ଥ ହେଉଛି ଶାସ୍ତ୍ର ଯୋନି, ଶାସ୍ତ୍ର ଯୋନି ସ୍ତବ୍ଧ ସ୍ତବ୍ଧ ମନ୍ୟସ୍ୟ ବନ୍ଦସ୍ୟ ଅଭାବାତ। ସ୍ତବ୍ଧ କହିଲେ ବହୁତ ଗର୍ବୀ, ବହୁତ ଦମ୍ଭ ଆଙ୍କର ହେଇଛି, ଏସବୁ ରହିଛି ସ୍ତବ୍ଧ। କିନ୍ତୁ ତା'ର ଆଉ ଗୋଟେ ଅର୍ଥ ହେଉଛି ସ୍ତବ୍ଧ ମନ୍ୟସ୍ୟ କ'ଣ ନା, ବନ୍ଦସ୍ୟ ଅଭାବାତ। ସେ କାହାକୁ ବନ୍ଦନା କରିବେ? ଆମର ଯିଏ ଉନ୍ନତ ସ୍ଥିତିରେ ଅଛନ୍ତି, ଆମର ଯେଉଁମାନେ ଟିକିଏ ସୁପ୍ରିୟର ଅଛନ୍ତି, ଆମେ ତାଙ୍କୁ ବନ୍ଦନା କରିବା। ଆମର ଯେଉଁମାନେ ଆମ ସମାନ ସ୍ତରରେ ରହିଛନ୍ତି, ତିନୋଟି ସ୍ତର ରହିଛି, ଯିଏ ଯେଉଁ ସ୍ତରରେ ଥାନ୍ତି ନାଗେ, ତାଙ୍କ ଉପରେ କିଛି ରହିଛନ୍ତି, ତାଙ୍କ ସମାନ କିଛି ରହିଛନ୍ତି, ତାଙ୍କ ତଳେ କିଛି ରହିଛନ୍ତି। ଯିଏ ଯେଉଁ ସ୍ତରରେ ଥାନ୍ତୁ, ଯେତେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସବୁଠାରୁ ଲୋଏଷ୍ଟ ପର୍ସନ୍କୁ ଆମେ ଦେଖିବା, ତାହାର ମଧ୍ୟ ସେଇଭଳି ଭାବରେ ତଳେ କିଏ ରହିଛନ୍ତି ଏଇଭଳି ଭାବରେ ଦେଖିବା। ତେଣୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ଆମେ ତାକୁ ବନ୍ଦନା କରିବା। ଏଇ ଶ୍ଳୋକଟି କହିଥିଲେ ନାରଦ ମୁନି, ଯେତେବେଳେ ଧ୍ରୁବ ମହାରାଜ ଯାଇଥିଲେ କ'ଣ ଭଗବାନଙ୍କ ଅନ୍ୱେଷଣରେ ଯାଇଥିଲେ, ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେହି ସମୟରେ ନାରଦ ମୁନି ତାଙ୍କୁ ଏଇ ଶ୍ଳୋକଟି କହିଥିଲେ, କହିଥିଲେ ଯେଉଁମାନେ ତମେ ତୁମର ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କୁ ଦେଖିଲେ ଆନନ୍ଦିତ ହେବ। ମୈତ୍ରୀ ସମାନାତ୍, ତୁମର ସମାନ ସ୍ତରରେ ଯେଉଁମାନେ ଅଛନ୍ତି, ତାଙ୍କୁ ଦେଖିକରି ମୈତ୍ରୀ କରିବ, ବନ୍ଧୁତା ସ୍ଥାପନ କରିବ। ଏବଂ ଅନୁକ୍ରୋଶମ ଗୁଣଧମାତ୍, ଯେଉଁମାନେ ତୁମର ନିଚ ସ୍ତରରେ ରହିଛନ୍ତି, ତାଙ୍କୁ ଦେଖିଲେ ତାଙ୍କୁ ଦୟା କରିବ। ତେଣୁ ଏହିଭଳି ଭାବରେ ଯଦି ଜଣେ ଜୀବନଯାପନ କରିବ, ତାହେଲେ ସେ ତୃତୀୟ ଭାବରେ ଦଗ୍ଧୀଭୂତ ହେବ ନାହିଁ, ଏହିଭଳି ଭାବେ ଧ୍ରୁବଙ୍କୁ କହିଥିଲେ। ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଏନ୍ଭି ଡିରାଇଜନ୍ ଆଣ୍ଡ ଫ୍ରାଇଡ୍ ଦିଜ୍ ଆର୍ ଦି ଥ୍ରୀ କଜେସ୍ ଅଫ୍ ମେଟେରିଆଲ କ'ଣ ମେଟେରିଆଲ ଯେଉଁ ଡିଷ୍ଟ୍ରେସ୍। ଆମେ ଯେଉଁ ଦୁଃଖ ପାଉଛେ କ'ଣ ପାଇଁ ନା, ତିନୋଟି କାରଣ। ଗୁଣଧିକାନ ମୁଦମ ଲିପ୍ସେ, ଯେଉଁମାନେ ତୁମଠାରୁ ଗୁଣରେ ଅଧିକ ରହିଛନ୍ତି, ତାଙ୍କୁ ଦେଖିଲେ ତୁମେ ଆନନ୍ଦ ହେବା କଥା, କିନ୍ତୁ ଆମର ତାଙ୍କ ପ୍ରତି ଈର୍ଷା ଆସୁଛି, ଏନ୍ଭି ଆସୁଛି। ଏବଂ ମୈତ୍ରୀ ସମାନତ ଅନୁଚ୍ଛେଦ, ତୁମ ସହିତ ସମାନ ସ୍ତରରେ ଯିଏ ରହିଛନ୍ତି, ତାଙ୍କୁ ଦେଖିଲେ ମିତ୍ରତା କରିବ, କିନ୍ତୁ ଆମର ଆସୁଛି କ'ଣ ନା ଆମେ ତାକୁ ଥଟ୍ଟା ପରିହାସ କରୁଛେ, ଏନ୍ଭି ଡିରାଇଜନ୍ ପ୍ରାଇଡ଼୍। ଆଉ ତୁମ ନିଚ ସ୍ତରରେ ଯେଉଁମାନେ ରହିଛନ୍ତି ତାଙ୍କୁ ଦେଖିଲେ କୃପା କରିବ, ତାଙ୍କୁ ଦୟା କରିବ, କିନ୍ତୁ ଆମେ ତାଙ୍କୁ ଆମେ ତ ଗର୍ବ ଦେଖାଉଛେ, ଏନ୍ଭି ଡିରାଇଜନ୍ ପ୍ରାଇଡ଼୍, ଦିଜ୍ ଆର୍ ଦି ଥ୍ରୀ କଜେସ୍ ଅଫ୍ ମେଟେରିଆଲ୍ ଡିଷ୍ଟ୍ରେସ୍। ତେଣୁ ଏଇଭଳି ଭାବରେ ଯେଉଁ କୁହାଯାଇଛି, ଏଠି ମଧ୍ୟ ସୁଦର୍ଶନୀ କହୁଛନ୍ତି ତାଙ୍କୁ ଶବ୍ଦ କାହିଁକି କୁହାଯିବ ନା, ଠିକ୍ ଅଛି, କିଛି ଭୁଲ କରିନା, ତାଙ୍କୁ ଭଗବାନ ଭଗବାନ ବନ୍ଧନ ହେଲା କାହିଁକି ନା ବନ୍ଦସ୍ୟା ଅଭବାତ, ତାଙ୍କର କେହି ନାହାନ୍ତି ଯେ ସେ ତାଙ୍କୁ ବନ୍ଦନା କରିବେ, କାରଣ ସେ ସମସ୍ତଙ୍କୁ ଉଚ୍ଚରେ, ତାଙ୍କ ଉପରେ ଆଉ କେହି ନାହାନ୍ତି, ସେ କାହାକୁ ବନ୍ଦନା କରିବେ, ତେଣୁ ଶବ୍ଦ ଶବ୍ଦ ବ୍ୟବହାର କରାଗଲା। ଏବଂ ଅନମ୍ରମ ଅଭବାତ ଅନମ୍ରମ, ଅଜ୍ଞ ଅର୍ଥ କହିଲେ, ଅଜ୍ଞ ଅର୍ଥ କହିଲେ ଆମେ କହିବା ଜ୍ଞାନ ନାହିଁ ନା, ତାର ଆଉ ଗୋଟେ ଅର୍ଥ ସରସ୍ୱତୀ ଦେବୀ କରିଛନ୍ତି, ସୁଦର୍ଶନୀ କହୁଛନ୍ତି କ'ଣ ନା ଅଜ୍ଞ ଅର୍ଥ ହେଉଛି ନାସ୍ତି ଜ୍ଞୋ ଯସ୍ମାତମ, ଯାହାଙ୍କ ଠାରୁ ଆଉ କିଛି ଜାଣିବାର ଆଉ କିଛି ବାକି ନାହିଁ, ଆଉ କିଛି ବାକି ନାସ୍ତି ଜ୍ଞୋ, ତାଙ୍କଠାରୁ ଆଉ କିଛି ଜ୍ଞାନ ପାଇବାର ଆଉ କିଛି ବାକି ନାହିଁ, ସିଏ ହେଉଛନ୍ତି ଅଜ୍ଞ। ଯସ୍ମାତମ ସର୍ବଜ୍ଞ ମିତ୍ୟ ଅର୍ଥ, ତା ଅର୍ଥ ହେଉଛି ସର୍ବଜ୍ଞ। ପଣ୍ଡିତ ମହାନିନମ କହିଲେ ଆମକୁ ସେ ନିଜକୁ ପଣ୍ଡିତ ବୋଲି ଭାବୁଛନ୍ତି ନା, ତା ଆଉ ଗୋଟେ ମଧ୍ୟ ଅର୍ଥ ଅଛି ସରସ୍ୱତୀ କହିଲେ କ'ଣ ସେଇଟା ନା, ବ୍ରହ୍ମ ବିଦ୍ୟା ବହୁ ମହାନନୀୟମ, ଯେଉଁମାନେ ବ୍ରହ୍ମ ବିଦ୍ୟା ଜାଣିଛନ୍ତି ସେମାନେ ତାକୁ ମହାନ କରିବେ, ସମ୍ମାନ ପ୍ରଦାନ କରିବେ, ସେ କହିଲେ ପଣ୍ଡିତ ମହାନିନମ, ପଣ୍ଡିତମାନେ ତାଙ୍କୁ ମାନ କରୁଛନ୍ତି ବା ତାଙ୍କୁ ସମ୍ମାନ କରୁଛନ୍ତି, ପଣ୍ଡିତ ମହାନିନମ। କୃଷ୍ଣ ମର୍ତ୍ତମ ଉପାଶ୍ରିତ, କୃଷ୍ଣ ଶବ୍ଦର ଅର୍ଥ ହେଉଛି ସଦାନନ୍ଦ ରୂପଂ ପରମ ବ୍ରହ୍ମ, ସଦାନନ୍ଦ ରୂପ ପରମ ବ୍ରହ୍ମ। ତେଣୁ ଏହିଭଳି ଭାବରେ ଇନ୍ଦ୍ର ଯେଉଁ ତାଙ୍କୁ ନିନ୍ଦା କରିଥିଲେ, ସରସ୍ୱତୀ ଦେବୀ ତାଙ୍କୁ ସ୍ତୁତିରେ ପରିଣତ କରିଦେଲେ, ଏହିସବୁ ବିସ୍ମୟ କଥା, ବିସ୍ମ ବସ୍ତୁ। ତେଣୁ ଏଠି ଯେଉଁ ରହିଛି ଯେ ଭଗବାନ କିଛି ବାକି ନାହିଁ ତାଙ୍କର, ସମ୍ବିତ ସନ୍ଧିନ ଏବଂ ଲାହାଦିନୀ, ଭଗବାନଙ୍କର ଆଉ ଗୋଟେ ଶକ୍ତି ହେଉଛି ଆନନ୍ଦ। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ, କାହିଁକି ଆମେ ଆନନ୍ଦ ଖୋଜି ବୁଲୁଛେ, କାହିଁକି ଆମେ ଦୁଃଖ ଖୋଜି ଦୁଃଖ ପାଇବା ପାଇଁ ଚାହୁଁନେ, କାହିଁକି ଆନନ୍ଦ କାହିଁ ପାଇଁ ଚାହୁଁଛେ, ଜଣେ ପ୍ରଶ୍ନ କରିଥିଲେ ଏଇଟା, ଆନନ୍ଦ କାହିଁ ଚାହୁଁଛେ ନା, ପ୍ରକୃତରେ ଆମେ ହେଉଛୁ ଆନନ୍ଦମୟ, ଆନନ୍ଦମୟ ଭ୍ୟାସାତ୍, ଏ ରହିଛି ଆମର କ'ଣ ବେଦାନ୍ତ ସୂତ୍ରରେ ରହିଛି ଗୋଟେ ସୂତ୍ର, ଆନନ୍ଦମୟ ଭ୍ୟାସାତ୍, ଭଗବାନ ହେଉଛନ୍ତି ଆନନ୍ଦମୟ, ସଚ୍ଚିଦାନନ୍ଦ ଘନ ସିଏ, ତାଙ୍କର ସବୁବେଳେ ପାଇଁ ରହୁଛନ୍ତି ସିଏ, ତାଙ୍କର ପୂର୍ଣ୍ଣ ଜ୍ଞାନ ରହିଛି ଏବଂ ପୂର୍ଣ୍ଣ ଆନନ୍ଦମୟ, ସେ ଚାହିଁଲେ ମଧ୍ୟ ଦୁଃଖ ପ୍ରାପ୍ତ ହୋଇପାରିବେ ନାହିଁ, ଭଗବାନଙ୍କର ଏଭଳି ଭାବେ ତାଙ୍କର ସ୍ୱାଭାବିକ ଶକ୍ତି ରହିଛି। ତେଣୁ ଇଏ ଯେଉଁ ରହିଛି ସନ୍ଧିନୀ ସମ୍ବିତ ଲାହାଦିନୀ, ଇଏ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି, ଏବଂ ବହିରଙ୍ଗ ଶକ୍ତି ହେଉଛି ଭୌତିକ ଜଗତରେ ତିନୋଟି ଗୁଣ, ସତ୍ୱ ରଜ ତମ, ତିନୋଟି ଗୁଣ। ତେଣୁ ଏ ଯେଉଁ ରହିଛି ଭଗବାନଙ୍କ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାସ, ପରାଶ ଶକ୍ତି ବିବିଧ ସୁହେଦେ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ନ ତସ କାର୍ଯ୍ୟ କରଣଙ୍କ ବିଦ୍ୟତେ, ଏହି ଅଦ୍ଭୁତ କାରଣ, ଭଗବାନ ଜଣେ ତାଙ୍କର କେହି କାରଣ ନାହାନ୍ତି, ଏବଂ ତାଙ୍କଠାରୁ ସବୁ ସୃଷ୍ଟି ହେଲେ ମଧ୍ୟ ସେ ପୂର୍ଣ୍ଣ ଭାବେ ରହନ୍ତି ପୂର୍ଣ୍ଣ। ଏ ପ୍ରଥମ ଶ୍ଳୋକ ତୁମେ ତାର ଜଷ୍ଟିଫାଏ କରିପାରିଲ ନାହିଁ, ଏ ପ୍ରଶ୍ନ ଦେଇପାରିଲ ନାହିଁ, ଉତ୍ତର ଦେଇପାରିଲ ନାହିଁ, ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ସୃଷ୍ଟି ହେଲେ ମଧ୍ୟ ମାୟାବାଦୀମାନେ ସେମାନେ କହନ୍ତି କ'ଣ ନା, ଭଗବାନଙ୍କର ଭୌତିକ ଜଗତ ସୃଷ୍ଟି ହୋଇଗଲା ତାହେଲେ ତା ଆଉ କିଏ ରହିଲେ ନାହିଁ, ସେ ଜିରୋ ହୋଇଗଲେ, ଶୂନ୍ୟ ହୋଇଗଲେ, ମାୟାବାଦୀ ଭଗବାନଙ୍କ ଏ ତତ୍ତ୍ୱଟିକୁ ଜାଣନ୍ତି ନାହିଁ, ତେଣୁ ସେ କହନ୍ତି କ'ଣ ଭଗବାନ ସବୁ ସୃଷ୍ଟି ହୋଇଗଲା ତେଣୁ ଆଉ ଭଗବାନ ଆଉ କିଏ ନାହାନ୍ତି, ଏଭଳି ଭାବରେ ସେମାନେ ଯୁକ୍ତି ଦିଅନ୍ତି। କିନ୍ତୁ ଏ ଯୁକ୍ତିଟାକୁ ଏଇଭଳି ଭାବରେ କାଟିପାରିବା, ଉପନିଷଦଟା ବର୍ଣ୍ଣନା କରାଯାଇଛି ପୂର୍ଣ୍ଣ, ସିଏ ତାଙ୍କଠୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ପୂର୍ଣ୍ଣ ରହିବେ, ଇଏ ଏଭଳି ଅଦ୍ଭୁତ କାରଣ ଭଗବାନ, ଏ ଭଗବାନଙ୍କର ଏଇଭଳି ଭାବରେ ଯେଉଁ ରହିଛି ସବୁ ବିପରୀତ ରହିଛି, ବିପରୀତ ଶକ୍ତି ଭଗବାନ ପାଖରେ ରହିଛି, ବିପରୀତ ଶକ୍ତି ରହିଛି ଭଗବାନ ପାଖରେ, ଭଗବାନ ଏକାଧାରରେ ଥଣ୍ଡା ମାନେ କ'ଣ ଯେଉଁ ରହିଛି ଶୀତ ଶକ୍ତି ପ୍ରଦାନ କରିପାରିବେ, ପୁଣି ଏକାଧାରେ ଗରମ ଶକ୍ତି ମଧ୍ୟ ପ୍ରଦାନ କରିପାରିବେ, ବିପରୀତ ସବୁ ଶକ୍ତି ତାଙ୍କ ପାଖରେ ରହିଛି। ତେଣୁ ଏଠି ଯେଉଁ ଯୁଦ୍ଧ ହେଉଛି ସେଠି ସବୁ ବିପରୀତ ବସ୍ତ୍ର ସବୁ ବ୍ୟବହାର କରାଯାଉଛି, ଯେମିତି ଆଗ୍ନେୟାସ୍ତ୍ର, ଜଣେ ଅଗ୍ନି ଅସ୍ତ୍ର ଛାଡ଼ିଲେ ଜଣେ ବର୍ଜନାସ୍ତ୍ର ବର୍ଜନ ଛାଡ଼ିବେ, ବୃଷ୍ଟିପାତ ବର୍ଷା କରିକି ସେଇଟା ଅଗ୍ନିକୁ ଲିଭାଇ ଦେବେ। ଏଇଭଳି ଭାବରେ ସମନ କୁହାଯାଉଛି, ପ୍ରତ୍ୟସ୍ତ୍ର ହି ସମୟ ମାସ, ଗୋଟିଏ ଅସ୍ତ୍ର ଛାଡ଼ିଲେ ତା ଉପରେ ଆଉ କ'ଣ ଭାବରେ ସେଇଟାକୁ ପରାହତ କରିହେବ ସେସବୁ ରହିଛି, ସମୟ ମାସ। ଏଇଭଳି ଭାବରେ ଯେଉଁ ବିଦ୍ୟା ରହିଛି ଆଜିର ଯେଉଁ ଦୁନିଆରେ ବର୍ତ୍ତମାନ ଦେଖିବା, ଆମେ ସବୁ ଆଟମ୍ ବମ୍ ସବୁ ବାହାରିଛି, ଆଟମ୍ ବମ୍, ଆଟମ୍ ବମ୍ ଆମର ଯେଉଁ ବୈଜ୍ଞାନିକ ବାହାର କରିଥିଲେ ସେ ଭାବୁଥିଲେ ବିସ୍ମୟ ଗୋଟେ ପ୍ରାପ୍ତ ହୋଇଥିଲେ, ଆଟମ୍ ରହିଛି କ୍ଷୁଦ୍ର ଅଣୁ, ଭୌତିକ ଜଗତରେ ଯେତେ ସବୁ ବସ୍ତୁ ସବୁ ରହିଛି ତାକୁ ଯଦି କ୍ଷୁଦ୍ର କରାଯିବ, କ୍ଷୁଦ୍ର କରି କ୍ଷୁଦ୍ର 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 କରି କରିକି ଅନ୍ତିମରେ ଆମେ ପହଞ୍ଚିବା ଆଟମ୍ ପାଖରେ। ଆଟମ୍କୁ ଆଉ କିଛି ତାଠାରୁ ଆଉ କିଛି ସୂକ୍ଷ୍ମ ବସ୍ତୁ ନାହିଁ। ଆମର ସେ ଶ୍ରୀମଦ୍ ଭକ୍ତେଶ୍ୱର ଦମଦ ସ୍ୱାମୀ ଗୁରୁ ମହାରାଜ ଏଇଟା କହନ୍ତି, ବୈଜ୍ଞାନିକମାନଙ୍କ ମନରେ ତାଙ୍କ ମନରେ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, କ'ଣ ନା ଆଟମ୍ ଭିତରେ ତିନୋଟି ବସ୍ତୁ ରହିଛି, ଆଟମ୍କୁ ଆଉ କ୍ଷୁଦ୍ର କରିହେବ ନାହିଁ। ସେ ତିନୋଟି ବସ୍ତୁ କ'ଣ ରହିଛି? ନ୍ୟୁଟନ, ଏଇ ତିନୋଟି ଜିନିଷ ରହିଛି। କିନ୍ତୁ ତା ଦ୍ୱାରା ଆଉ ଗୋଟେ ବସ୍ତୁ ରହିଛି ସେଇଟା ସେମାନେ ଜାଣନ୍ତିନି, ଆମର ମହାରାଜ ସେଇଟା କହିଲେ, ସେଇଟା ହେଉଛି ସ୍ପିରିଟନ, ସ୍ପିରିଟନ ଆତ୍ମା, ଆତ୍ମ ଭଗବାନ ପରମାତ୍ମା ରୂପରେ ସବୁଠାରୁ ବିଦ୍ୟମାନ ରହିଛନ୍ତି, ସବୁଠାରୁ ବିଦ୍ୟମାନ ରହିଛନ୍ତି, ତେଣୁ ସେ ପରମାତ୍ମା ଥିବାରୁ ଏସବୁ ତିଷ୍ଠିକି ରହିଛି, ପରମାତ୍ମା ନହେଲେ ଏସବୁ ନଷ୍ଟ ହୋଇଯିବ, ଧ୍ୱଂସ ହୋଇଯିବ। ତେଣୁ ଏଇ ଭଗବାନଙ୍କ ଏଇଭଳି ଭାବରେ ଶକ୍ତି ରହିଛି, ତେଣୁ ଏ ଯେଉଁ ଆତ୍ମା ରହିଛି ଏଇଭଳି ଭାବରେ ବୈଜ୍ଞାନିକମାନେ ବିସ୍ମୟ ହେଇକି ଏଇଟା ବାହାର କରିଦେଲେ, ଏବଂ ସେ ଆଟମ୍ ବମ୍ ପକେଇକି ଆମର 1900 ଯେଉଁ ସେକେଣ୍ଡ ୱାର୍ଲଡ ୱାର୍ରେ ପଡ଼ିଥିଲା, ଜାପାନ ଉପରେ ପଡ଼ିଥିଲା, ଏପର୍ଯ୍ୟନ୍ତ ତା'ର ସବୁ ରହିଛି, ତା'ର ସବୁ ପ୍ରଭାବ ଆସୁଛି। କିନ୍ତୁ ଏଇ ଆଟମ୍ ବମ୍କୁ କେମିତି ପରାହତ କରାହେବ ସେଇଟା ସେମାନେ ଜାଣିନାହାନ୍ତି, ବୈଜ୍ଞାନିକମାନେ ସେ ଇଏ ହେଇ ବାହାରି ନାହିଁ। ଆଟମ୍ ବମ୍ ବୋଲେ କ'ଣ ହେବ, ବର୍ତ୍ତମାନ ଯେଉଁ ସମୟ ରହିଛି କ'ଣ ନା, ବର୍ତ୍ତମାନ ଯେଉଁ 2 ମୁଖ୍ୟ ରାଷ୍ଟ୍ର ରହିଛି ପୃଥିବୀରେ, ଏ ଗୋଟେ ଗୋଟିଏ ପଟେ ହେଉଛି ଆମେରିକା, ଗୋଟେ ହେଉଛି ରଷିଆ, ଏ 2 ମୁଖ୍ୟ ରାଷ୍ଟ୍ର ରହିଛନ୍ତି, 2 ପାଖରେ ରହିଛି ଗୋଟେ ଗୋଟେ ଇଏ ବ୍ରିଫ୍ କେସ୍ ରହିଛି, ଆଟାଚି ରହିଛି, ତା ଦେହରେ ରହିଛି ସୁଇଚ୍ ମାରିଲେ ପଡ଼ିବ, ଆଟମ୍ ବମ୍ ପଡ଼ିବ, ଅନ୍ୟ ଦେଶ ପଡ଼ିବ, ସେ ମାରିଲେ ସେଠି ପଡ଼ିବ। ତେଣୁ ମଝିରେ ଗୋଟେ ଥର ଏଇଭଳି ଭାବରେ ଆସିଲା, ସେ ତାଙ୍କର ଇଏ ଦେଖେଇଲା, ସାଇରନ୍ ବାଜିଗଲା ଯେ ବର୍ତ୍ତମାନ ଖତରା ଆସୁଛି, ତୁମେ ଲଗାଅ ଏଇଟା ମାର ବୋଲି, ଯୁଦ୍ଧ ହେଇଯାଇଥାନ୍ତା, କିନ୍ତୁ ଯାହାପରେ କୌଣସି କାରଣରୁ ବନ୍ଦ ହେଇଗଲା ସେଇଟା। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଅବସ୍ଥା ରହିଛି ପୃଥିବୀ ପୃଷ୍ଠରେ, ଏଇଭଳି ଭାବରେ ରହିଛି, କିନ୍ତୁ ଧ୍ୱଂସ କରିବା ପାଇଁ ଜାଣିଛନ୍ତି, କିନ୍ତୁ ସେଇଟା ଧ୍ୱଂସକୁ କେମିତି ପ୍ରତିହତ କରାହେବ ସେଇଟା ଜାଣିନାହାନ୍ତି, ସେ ଜ୍ଞାନ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ବାହାର କରିନାହାନ୍ତି। ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯେଉଁ କି ଯାଏ, କିନ୍ତୁ ଇଏ ବ୍ରହ୍ମାସ୍ତ୍ର, ଏଇଟା ହେଉଛି ବ୍ରହ୍ମାସ୍ତ୍ର, ଆଟମ୍ ବମ୍ ଯେଉଁ ରହିଛି ବ୍ରହ୍ମାସ୍ତ୍ର, କିନ୍ତୁ ଏଠି ମଧ୍ୟ ବ୍ରହ୍ମାସ୍ତ୍ର ଜଣେ ମାରିଲେ ସେ ବ୍ରହ୍ମାସ୍ତ୍ରକୁ କେମିତି ପ୍ରତିହତ କରାହେବ ସେ ସବୁ ଜ୍ଞାନ ରହିଛି ଆମର ରହିଛି। ଆମେ ଯେତେବେଳେ କ'ଣ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କ'ଣ ଅମ୍ବରୀଶ ମହାରାଜଙ୍କର ଯେଉଁ ରହିଛି କଥା ଯେ ଦୁର୍ବାସା ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ, କିନ୍ତୁ ଅମ୍ବରୀଶ ମହାରାଜ ଆଉ କୌଣସି ତା ପ୍ରତିହତ କରିବା ପାଇଁ କୌଣସି ଅସ୍ତ୍ର ବ୍ୟବହାର କରିଲେ ନାହିଁ, ସେ ଭଗବାନଙ୍କ ଉପରେ ଶରଣ ନେଇଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କର ଶରଣ ନେଇଗଲେ, ଭଗବାନ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କରନ୍ତୁ ବୋଲି, କିନ୍ତୁ ଆମେ କହିଲେ ନା ଭଗବାନ କହିଛନ୍ତି, ନିଜେ ନ କହିକିରି ଅର୍ଜୁନଙ୍କ ଦ୍ୱାରା କହିଦେଇଛନ୍ତି, ଅର୍ଜୁନ କୌନ୍ତେୟ ପ୍ରତି ଜାନି ନାମେ ଭକ୍ତ ପ୍ରଣଶତି, ମୋର ଭକ୍ତର ବିନାଶ ହେବ ନାହିଁ, ତେଣୁ ସୁଦର୍ଶନ ଚକ୍ର ଆସି ପହଞ୍ଚିଗଲେ, ସୁଦର୍ଶନ ଚକ୍ର ଏଇଭଳି ଭାବରେ ଘଟଣାଟି ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଦୁର୍ବାସା ବୁଲି ବୁଲି କେଉଁଠି ରକ୍ଷା ପାଇପାରିଲେ ନାହିଁ, ଭଗବାନ ପାଖରେ ଆସି ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ତେଣୁ ଭଗବାନ କହିଲେ ନା ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ଏଇ ଅସ୍ତ୍ର ପ୍ରତିହତ ମୋ ପାଖରେ ନାହିଁ, ପ୍ରତିହତ କରିପାରିବି ନାହିଁ, କିନ୍ତୁ ତୁମକୁ ଏତିକି ଉପଦେଶ ଦେବି, ତୁମେ ଯାହା ଯାହା ପାଖରେ ଅପରାଧ କରିଛ ସେଇଠି ଯାଇ କ୍ଷମା ପ୍ରାର୍ଥନା କର। ତେଣୁ ସେ ଆସିଲେ, ଗୋଟିଏ ବର୍ଷ ଲାଗିଗଲା ବୁଲି 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 ବୁଲିକି, କେତେ କଷ୍ଟ ନ ପାଇଥିବେ ସେ ଦୁର୍ବାସା, ଏତେ ତାଙ୍କର ରହିଛି ଶକ୍ତି ରହିଛି, ଏତେ ଯୋଗୀ ମାନେ ସିଦ୍ଧି ରହିଛି ସବୁ ରହିଛି, ଗୋଟିଏ ବର୍ଷ କାଳ ଅନାହାରରେ ଧାଉଁଛନ୍ତି ଖାଲି, କେହି ରକ୍ଷା କରିପାରିଲେ ନାହିଁ, ଯେତେବେଳେ ଆସିକରି ଏହାଙ୍କ ପାଖରେ ଶରଣ ନେଲେ ଅମ୍ବରୀଶ ପାଖରେ, ଅମ୍ବରୀଶ ପାଖରେ ସ୍ତୁତି କରିଛନ୍ତି, ସୁଦର୍ଶନ ଯୋଗୁଁ ସ୍ତୁତି କରିଛନ୍ତି। ତା ଦେହରେ ଗୋଟିଏ ସ୍ତୁତିରେ ସେ କହୁଛନ୍ତି, ସୁଦର୍ଶନ ନମସ୍ତୁଭ୍ୟମ ସହସ୍ରାରଚ୍ୟୁତ ପ୍ରିୟ ସର୍ବାସ୍ତ୍ର ଘାତିନ୍ ବି ପ୍ରାୟ ସ୍ୱସ୍ତି ଭୂୟ ଇଡ଼ସ୍ପତି। ସର୍ବାସ୍ତ୍ର ଘାତିନ୍, ଯେତେ ଅସ୍ତ୍ର ରହିଛି ସବୁ ଅସ୍ତ୍ରକୁ ସେ ନଷ୍ଟ କରିଦେବ, ପ୍ରତିହତ କରିଦେବ। ବିପ୍ରାୟ ସ୍ୱସ୍ତି ଭୂୟ, ତେଣୁ ସେଇ ବିପ୍ରଙ୍କରୁ ତାଙ୍କୁ ସେ ମଙ୍ଗଳ ପ୍ରାପ୍ତ ହୁଅନ୍ତୁ, ଆପଣ ତାଙ୍କୁ ଶାନ୍ତ ହେଇଯାଆନ୍ତୁ। ଏଇଭଳି ଭାବରେ ପ୍ରାର୍ଥନା କଲେ ଅମ୍ବରୀଶ ମହାରାଜ। ଯେତେବେଳେ ପ୍ରାର୍ଥନା କଲେ ସେତେବେଳେ ସୁଦର୍ଶନ ଚକ୍ର ଶାନ୍ତ ହେଇଗଲେ। ଗୋଟିଏ ବର୍ଷ କାଳ ତାକୁ ପଛରେ ଧାଇଁଥିଲେ, ସେ ଚାହିଁଥିଲେ ତାକୁ ମାରିଦେଇ ପାରିଥାନ୍ତେ, କିନ୍ତୁ ଇଏ ଏହାର ଉଦ୍ଦେଶ୍ୟ ହେଉଛି ଆମ ପାଇଁ ଶିକ୍ଷା। ବୈଷ୍ଣବ ଯେଉଁ ଅପରାଧ କେତେ ବଡ଼ ଅପରାଧ, ଏଇଟାକୁ ଏଇଟା ଶିକ୍ଷା ଆମକୁ ଦେବା ପାଇଁ ଏଇସବୁ ଲୀଳାଟି ହେଇଛି ଭାଗବତମରେ। ଏମିତିକି ଭଗବାନ ନିଜେ ମଧ୍ୟ, ବିଷ୍ଣୁ ମଧ୍ୟ ତାଙ୍କୁ କ୍ଷମା କରିପାରିଲେ, ସେ ଅସ୍ତ୍ରକୁ ପ୍ରତିହତ କରିପାରିଲେ ନାହିଁ। ତେଣୁ ଏଇ ଯେ ତାଙ୍କର କ'ଣ, ତାଙ୍କର ଶିଷ୍ୟ ବା ତାଙ୍କର ଭକ୍ତ ଯେତେବେଳେ ପ୍ରାର୍ଥନା କଲେ ସେତେବେଳେ ସେ ଶାନ୍ତ ହେଲେ। ସର୍ବାସ୍ତ୍ର ଘାତିନ୍, ସେ ଶ୍ଳୋକଟି ରହିଛି ସେଥିରେ, ଏ କଥାଟି ରହିଛି, ସବୁ ଅସ୍ତ୍ରକୁ ସେ ନଷ୍ଟ କରିଦେବ। ଏଠି କୁହାଯାଇଛି ନା, ପ୍ରତ୍ୟସ୍ତ୍ରୀ ସମମାସ, ଗୋଟିଏ ଅସ୍ତ୍ର ଉପରେ ଆଉ ଗୋଟିଏ ଅସ୍ତ୍ର ଯେଉଁଟାକ ସମାନ କରିଦେବ ବା ତାକୁ ଶାନ୍ତ କରିଦେବ ଅସ୍ତ୍ର। ଏଇଭଳି ଭାବରେ ରହିଛି ଏ ଭଗବାନ ପାଖରେ, ଏକ ଏକ ସମୟରେ ଏଭଳି ଭାବରେ ସବୁ ଶକ୍ତି ରହିଛି, ବିସ୍ମୟ ପ୍ରଦାନ କରିବ, ସବୁ ବିପରୀତ ଶକ୍ତି ତାଙ୍କ ପାଖରେ ରହିଛି। ଏକାଧାରରେ ସେ ଉଷ୍ମ ଶକ୍ତି ପ୍ରଦାନ କରିପାରିବେ, ପୁଣି ଶୀତ ଶକ୍ତି ମଧ୍ୟ, ଥଣ୍ଡା ଶକ୍ତି ପ୍ରଦାନ କରିପାରିବେ। ଏ ଭୌତିକ ଜଗତରେ ବିପରୀତ ଜିନିଷ ସବୁ ରହିଛି, ଦିନ ରହିଛି, ରାତି ରହିଛି, ହସ ରହିଛି, ଲୁହ ରହିଛି, କାନ୍ଦ ରହିଛି, ଲୁହ ହସ ଲୁହ ସବୁ ରହିଛି। ଏଇଭଳି ଭାବେ ମାନ ରହିଛି, ଅପମାନ ରହିଛି, ବିପରୀତ ବସ୍ତୁ ସବୁ ରହିଛି। ସେଇଭଳି ଭାବରେ ବିପରୀତ ଅସ୍ତ୍ର ମଧ୍ୟ, ବିପରୀତ ସବୁ ଅସ୍ତ୍ର ରହିଛି। ତେଣୁ ଏଠି ପ୍ରତ୍ୟସ୍ତ୍ରୀ ସମୟ ମାସ, ଯେଉଁ ଶିବଜୀ ଯେଉଁ ଅସ୍ତ୍ର ମାରୁଥିଲେ, ଆମେ କହିଲେ ନା ଶିବଜୀ ଭଗବାନଙ୍କ ସହିତ ବିଷ୍ଣୁଙ୍କ ଅଧିକ ପାଞ୍ଚଟି ଗୁଣ ରହିଛି। ଶିବଜୀଙ୍କର 55 ରହିଥିଲେ, ତାଙ୍କର 60 ରହିଛି, ପାଞ୍ଚଟି ଅଧିକା ଗୁଣ ରହିଛି। ତେଣୁ ଇଏ ଯେଉଁ ଅସ୍ତ୍ର ମାରୁଛନ୍ତି ସେସବୁ ଅସ୍ତ୍ରକୁ ସମାନ କରିଦେଉଛନ୍ତି। ଏଇଭଳି ଭାବେ ପ୍ରତ୍ୟସ୍ତ୍ରୀ ସମୟ ମାସ, ସବୁ ଅସ୍ତ୍ର ସବୁ ପରାହତ ହେଇଯାଉଛି, କାମ କରୁନାହିଁ। ତେଣୁ ସାରଙ୍ଗ ପାଣି ରବିସ୍ମିତ, କିନ୍ତୁ ଏଇଟା ଅନ୍ୟମାନେ ସବୁ ଦେଖୁଛନ୍ତି, ବ୍ରହ୍ମା ଇତ୍ୟାଦି ସବୁ ମୁନି ଋଷିମାନେ, ସବୁ ଗନ୍ଧର୍ବ କିନ୍ନର ଇତ୍ୟାଦି ସବୁ ମାନେ ଦେଖୁଛନ୍ତି, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ସେମାନେ ସବୁ ବିସ୍ମିତ ହେଇଯାଉଛନ୍ତି ଭଗବାନ ଏଇସବୁ ଯୁଦ୍ଧ ଦେଖିକରି। କିନ୍ତୁ ଭଗବାନ ସାରଙ୍ଗ ପାଣି ଅବିସ୍ମିତ, ସାରଙ୍ଗ ପାଣି, ସେ ସାରଙ୍ଗ ଧନୁ ଧାରି ସେ ଭଗବାନ, ସେ ବିସ୍ମିତ ହେଉନାହାନ୍ତି। କାହିଁକି ବିସ୍ମିତ, ତାଙ୍କ ପାଖରେ ସବୁ ଜ୍ଞାନ ରହିଛି, ସବୁ ଶକ୍ତି ରହିଛି, ତାଙ୍କଠାରୁ ଶକ୍ତି ପାଇକିରି ଆମେ କିଛି ଶକ୍ତି ପ୍ରାପ୍ତ ହେଇଛେ। ଏଇ ଯେଉଁ ଶକ୍ତି ଆମେ ଯାହା ସବୁ ପାଇଛେ ସବୁକିଛି ଭଗବାନଙ୍କର, ତେଣୁ ଏଇ ଶକ୍ତିକୁ ଆମେ ଭଗବାନଙ୍କ ସେବାରେ ଲଗାଇବା, ତାଙ୍କୁ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲଗାଇବା, ଭଗବାନ ସେବାରେ ଲଗାଇବେ, ସେ ବିସ୍ମିତ ହେଇଛି ଭଗବାନ। ଏଭଳି ଭାବରେ ଜଣେ ସେବା କରୁଛି ବିସ୍ମିତ ହେଇଯିବେ ଭଗବାନ, କିନ୍ତୁ ତାଙ୍କ ବିରୁଦ୍ଧରେ ଯଦି ଯୁଦ୍ଧ କରିବେ କାହିଁକି ଭଗବାନ ବିସ୍ମିତ ହେବେ, ଅବିସ୍ମିତ ଶବ୍ଦ ବ୍ୟବହାର କରାଯାଇଛି। ସାରଙ୍ଗ ପାଣି ଅବିସ୍ମିତ, ଭଗବାନଙ୍କର ସ୍ମିତ ଭାଷଣ ରହିଛି, ସ୍ମିତଟି ଚାଲିଗଲା ବିସ୍ମିତ, ଆର ଦୁଇ ପ୍ରକାର ଅର୍ଥ ରହିଛି ଆଚାର୍ଯ୍ୟମାନେ କହିଛନ୍ତି। ତାଙ୍କର ଯେଉଁ ସବୁବେଳେ ସବୁବେଳେ ସ୍ମିତ ବଦନ ତାଙ୍କର ରହିଛି, ସବୁବେଳେ ସେ ସ୍ମିତ ହାସ୍ୟ କରୁଥିବେ ଭଗବାନ, କାରଣ ସେ ଆନନ୍ଦମୟ, ଆନନ୍ଦମୟ କହିଲେ ତା'ର ଲକ୍ଷଣ ହେଉଛି ସ୍ମିତ ହାସ୍ୟ ହେଉଥିବ। ଯେଉଁମାନେ ଦୁଃଖରେ ରହିଛନ୍ତି ତାଙ୍କ ବଦନ ସବୁବେଳେ ହାଣ୍ଡି ଭଳିଆ ରହିଥିବ, ହାଣ୍ଡି ଭଳିଆ ରହିଥିବ, ଏଭଳି ରହିଛି। କିନ୍ତୁ ଯେଉଁମାନେ ଆନନ୍ଦରେ ରହିଛନ୍ତି ତାଙ୍କର ମୁଖରୁ ଜଣାପଡ଼ିବ, ଆନନ୍ଦ ଆସିବ ତାଙ୍କର, ଆନନ୍ଦ ହାସ୍ୟ ମାଧ୍ୟମରେ ସେଠି ପ୍ରକାଶ ହେବ। ଏସବୁ ହେଉଛି ଭଗବାନଙ୍କ ସ୍ମିତ ହାସ୍ୟ ଚାଲିଯାଇ ବିସ୍ମିତ, ବା ଇଏ ଯେଉଁ ତାକୁ ସବୁ ସେ ଯେଉଁ ଅସ୍ତ୍ର ମାରୁଛନ୍ତି ତାକୁ ପରାହତ କରୁଛନ୍ତି, ଭଗବାନ ସେଥିରେ ଆଶ୍ଚର୍ଯ୍ୟ ହେଉନାହାନ୍ତି, ଭଗବାନ ପାଇଁ ବାହାତି ତା ଖେଳ ଭଗବାନଙ୍କର, ସବୁକିଛି ଆଶ୍ଚର୍ଯ୍ୟ ତାଙ୍କ ପାଖରେ ରହିଛି ଆଶ୍ଚର୍ଯ୍ୟ। ଏଭଳି ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ, ଏତେ ଶକ୍ତି ରହିଛି ଭଗବାନଙ୍କର। ଗୋଟେ ଶକ୍ତି ଆମେ କହିବା ଅବିକ୍ରିୟ, ଭଗବାନଙ୍କ ଯେଉଁ ଶକ୍ତି ରହିଛି ଶକ୍ତି, ଆମର ଯେଉଁ ଯେଉଁ ଭୌତିକ ଜଗତରେ ଯାହା ସବୁ ଦେଖୁଛେ ଶକ୍ତିଟା, ଅବଶ୍ୟ ବୈଜ୍ଞାନିକମାନେ କହୁଛନ୍ତି ଟ୍ରାନ୍ସଫର୍ମେସନ୍ ଅଫ୍ ଏନର୍ଜି, ଗୋଟେ ଏନର୍ଜି ଆଉ ଗୋଟେ ଏନର୍ଜିକୁ ଟ୍ରାନ୍ସଫର୍ ହେଇଯାଉଛି। କିନ୍ତୁ ଏ ଯେଉଁ ଶକ୍ତି ରହିଛି ଆମେ ଗୋଟେ କହିବା ସୂର୍ଯ୍ୟଦେବ, ଭଗବାନଙ୍କର ସୂର୍ଯ୍ୟଦେବଙ୍କର ଶକ୍ତି ଭଗବାନଙ୍କ ଆଲୋକରୁ ପ୍ରାପ୍ତ ହୋଇଛନ୍ତି। ଯଶ୍ୟ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି, ଏ ଯେଉଁ କୋଟି କୋଟି ସୂର୍ଯ୍ୟ ଏଇଭଳି ଭାବେ ରହିଛନ୍ତି, ଗୋଟିଏ ସୂର୍ଯ୍ୟ ନୁହଁ। ତେଣୁ ସେମାନେ ଯେଉଁ ଶକ୍ତି ପ୍ରାପ୍ତ ହୋଇଛନ୍ତି, ଅଶେଷ ତେଜା, ଶେଷ ହେବ ନାହିଁ। ସୂର୍ଯ୍ୟ ଏତେ କାଳ ଧରିକିରି ଜଳିକି ରହୁଛନ୍ତି, ବୈଜ୍ଞାନିକମାନେ ଭାବୁଛନ୍ତି ଗୋଟେ ସମୟ ଆସିବ ଯେତେବେଳେ ଆଉ ରହିବ ନାହିଁ, ସରିଯିବ, ଇନ୍ଧନ ସରିଯିବ, ବନ୍ଦ ହୋଇଯିବ, ଏଇଭଳିଆ ଚିନ୍ତା କରୁଛନ୍ତି। କିନ୍ତୁ ଆମର ଶାସ୍ତ୍ରରେ କୁହାଯାଇଛି ଅଶେଷ ଶକ୍ତି, ତାଙ୍କର ଶକ୍ତି କେବଳ ସରିବ ନାହିଁ, ସବୁବେଳେ ପାଇଁ ରହିବ, ଏବଂ ଇଏ ଶକ୍ତି ଏଭଳି ଇଏ ବଢ଼ିବ। ପ୍ରଳୟ ସମୟରେ ସୂର୍ଯ୍ୟଦେବଙ୍କର ଶକ୍ତି ଆହୁରି ବଢ଼ି 100 ଗୁଣ ବଢ଼ିଯିବ। ଯେଉଁ ବର୍ତ୍ତମାନ ମଝିରେ କିଛି ଦୁଇ ବର୍ଷ ତଳେ ଇଏ ହେଇଥିଲା, କ'ଣ ସେଇଟା ଯେଉଁ ରହିଛି ଇଏ ହେଉଥିଲା ନା, ସନ୍ଷ୍ଟ୍ରୋକ୍ ହେଇଥିଲା, ସବୁ ମରିଗଲେ, ବହୁତ ଲୋକ ମରିଗଲେ ନା, ଅଂଶୁଘାତ ମରିଗଲେ, ତାଙ୍କର ଶକ୍ତି ବଢ଼ିଗଲା, ସୂର୍ଯ୍ୟଦେବଙ୍କର ଶକ୍ତି ଅଧିକ ପ୍ରକାଶ କଲେ। ସେହିଭଳି ଭାବରେ 100 ଗୁଣ ଅଧିକା ପ୍ରକାଶ କରିବେ ଯେତେବେଳେ ପ୍ରଳୟ ସମୟରେ, ଯେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ସୃଷ୍ଟିର ପ୍ରଳୟ ହେବ, ଏଭଳି ଭଗବାନ ପାଖରେ ଶକ୍ତି ରହିଛି, ଆମେ ଚିନ୍ତା କରିପାରିବା ନାହିଁ, ଏତେ ଶକ୍ତି ରହିଛି ଭଗବାନଙ୍କର। ଜଣେ ସେ ଶକ୍ତି ବିଷୟରେ ଶ୍ରବଣ କଲେ ବା ଚିନ୍ତା କଲେ ବିସ୍ମୟ ହୋଇଯିବ। ଆମର କିଏ ଜଣେ ବୈଜ୍ଞାନିକ କହୁଥିଲେ, ନ୍ୟୁଟନ୍ ନା ଆଇନଷ୍ଟାଇନ୍ କିଏ ନ୍ୟୁଟନ୍ କିଏ କହୁଥିଲେ, ସେମାନେ ଏତେ ସବୁ ଉଦ୍ଭାବନ କରିଛନ୍ତି, କିନ୍ତୁ ଉଦ୍ଭାବନ କରିକି ମଧ୍ୟ ସେ ଜାଣୁଛନ୍ତି, ସେ ଜାଣିପାରୁଛନ୍ତି ତାଙ୍କର କେତିକି ଜ୍ଞାନ। ସେ କହୁଛନ୍ତି ମୁଁ ଏଇ ଯେଉଁ ଜ୍ଞାନର ବେଳାଭୂମିରୁ କେତେ ଖଣ୍ଡ ମାତ୍ର ପଥର ଖଣ୍ଡ ପ୍ରାପ୍ତ ହୋଇଛି, ଜ୍ଞାନ ଅନନ୍ତ ରହିଛି, ଅନେକ ଜ୍ଞାନ ରହିଛି। ତେଣୁ ଏ ବିଦ୍ୟା ଭୌତିକ ଜଗତରେ ଯେଉଁ ବିଦ୍ୟା ସବୁ ରହିଛି, ସେ ବିଦ୍ୟା ଭିତରେ ଭଗବତ ଗୀତାରେ ଭଗବାନ କହିଲେ ସବୁଠାରୁ ଶ୍ରେଷ୍ଠ ବିଦ୍ୟା କେଉଁଟା, ଆଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ, ଯେତେ ବିଦ୍ୟା ରହିଛି ସବୁ ବିଦ୍ୟାରୁ ଶ୍ରେଷ୍ଠ ହେଉଛି ଅଧ୍ୟାତ୍ମ ବିଦ୍ୟା, ଭଗବାନ ସମସ୍ତ ବିଦ୍ୟା। କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ, ଭଗବତ ଗୀତା 8 ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି କିଂ ଅଧ୍ୟାତ୍ମଟା କ'ଣ, କିଂ ବ୍ରହ୍ମ ବ୍ରହ୍ମଟା କ'ଣ, ଏଇ ରହୁଛି ଏ ରହିଛି 8 ଅଧ୍ୟାୟରେ ଭଗବତ ଗୀତା ରହିଛି, କିଂ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ। ଏ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଛନ୍ତି ଏ ଗୀତା ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଗୀତା ମହାତ୍ମ୍ୟରେ ଗୋଟେ କଥା ରହିଛି, ସବୁ ଅଧ୍ୟାୟର ମହାତ୍ମ୍ୟ ରହିଛି ଗୀତା ମହାତ୍ମ୍ୟରେ, ଏଇଟା ବର୍ଣ୍ଣନା କରିଛି 8 ଅଧ୍ୟାୟରେ ଏଇ ଯେଉଁ ଶ୍ଳୋକଟି ରହିଛି ଅଧା, କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ। ଏଇ ଜଣେ ଗୋଟେ ଫ୍ୟାମିଲି ଥିଲେ, ପୁରୁଷ ସ୍ତ୍ରୀ ତାଙ୍କର ସ୍ୱାମୀ ସ୍ତ୍ରୀ, ସେମାନେ ସ୍ୱାମୀ ଜଣଙ୍କ ବହୁତ ବିଦ୍ୱାନ ବ୍ୟକ୍ତି, ବହୁତ ବିଦ୍ୱାନ, ସେ ତାଙ୍କ ସ୍ତ୍ରୀ ମଧ୍ୟ ସଂସ୍କୃତଜ୍ଞ, ସେ ମଧ୍ୟ ସଂସ୍କୃତ ଜାଣିଛନ୍ତି ଏଇଭଳି ଭାବରେ, କିନ୍ତୁ ସେମାନେ ଧର୍ମ ଆଚରଣ କଲେ ନାହିଁ, ଅଧର୍ମ ଭାବରେ କାର୍ଯ୍ୟ କରିକିରି ମୃତ୍ୟୁବରଣ କଲେ। ସେ ଆମର୍ଦିନୀପୁରରେ ସେ ରହିଥିଲେ ବ୍ରାହ୍ମଣ ଜଣ, ତାଙ୍କ ନାଁ ହେଉଛି ଭାବ ଶର୍ମା। ତେଣୁ ସିଏ କ'ଣ କଲେ, ତା ମୃତ୍ୟୁ ପରେ ସେ ଗୋଟେ ସ୍ଥାବରଜନୀ ପ୍ରାପ୍ତ ହେଲେ, ତାଳ ବୃକ୍ଷ ହୋଇଗଲେ, ଏବଂ ସେଥିରେ ଆଉ ଜଣେ ଦମ୍ପତି ଥିଲେ, ସେମାନେ ବ୍ରହ୍ମ ରାକ୍ଷସିକି ଆସିଲେ, ସେମାନେ ହେଉଛନ୍ତି ପ୍ରକୃତରେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ତାଙ୍କ ସ୍ୱାମୀ, ତାଙ୍କ ସ୍ତ୍ରୀ ମଧ୍ୟ କିଛି ସଂସ୍କୃତ ଜାଣିଥିଲେ, ସଂସ୍କୃତଜ୍ଞ। ଏଇଭଳି ଭାବରେ ସେଠି ଯାଇକିରି ସେଠି ପହଞ୍ଚିଗଲେ, ତାପରେ ତାଙ୍କ ନାଁ ହେଉଛି କୁଶିଲବ, ସେ ବେଦଜ୍ଞ ବ୍ରାହ୍ମଣଙ୍କ ନାମ ହେଉଛି କୁଶିଲବ, ତାଙ୍କ ସ୍ତ୍ରୀ ସେଇଭଳି ଭାବରେ ସଂସ୍କୃତଜ୍ଞ ଥିଲେ, ତେଣୁ ସେ ବ୍ରହ୍ମରେ ଆକାଶ ହୋଇକି ସେ ତାଳବୃକ୍ଷରେ ରହୁଥିଲେ, ତାଳବୃକ୍ଷ ମଧ୍ୟ ଜଣେ ବ୍ରାହ୍ମଣ ଥିଲେ, ଏବଂ ସେ ସ୍ଥାବରଜନୀ ପ୍ରାପ୍ତ ହୋଇଥିଲେ। ଉର୍ଦ୍ଧ୍ୱ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣବୃତ୍ତିସ୍ଥା, ଅଧ ଗଚ୍ଛନ୍ତି ଆମସା, ଏଇଭଳି ବ୍ରାହ୍ମଣ ଜନ୍ମରୁ ସେ ଗୋଟେ ସ୍ଥାବରଜନୀ ପ୍ରାପ୍ତ ହୋଇଥିଲେ। ତେଣୁ ସେହି ସମୟରେ ଏଇ ଦୁଇଜଣ ସ୍ୱାମୀ ସ୍ତ୍ରୀ ଯେଉଁ ବ୍ରହ୍ମରାକ୍ଷସ ହେଇ ଯାଇଥିଲେ, ସେ ପଚାରିଲେ, ତାଙ୍କ ସ୍ତ୍ରୀ ପଚାରିଲେ, କିଙ୍ଗ ତ ବ୍ରହ୍ମ କିଙ୍ଗ ଅଧ୍ୟାତ୍ମ, ଏ ଯେଉଁ ପଚାରିଲେ ଆମେ କେମିତି ଉଦ୍ଧାର ପାଇବା ନା, ସେ କହିଲେ ଆମେ ଯଦି ଏଇ ବ୍ରହ୍ମ ଚିନ୍ତନ ନ କରିବା, ଅଧ୍ୟାତ୍ମ କାର୍ଯ୍ୟ ନ କରିବା, ତାହେଲେ କେମିତି ଉଦ୍ଧାର ପାଇବା। ସେ ସେଇଠି ପ୍ରଶ୍ନ ପଚାରେ, କିଙ୍ଗ ତତ୍ ବ୍ରହ୍ମ କିଙ୍ଗ ଅଧ୍ୟାତ୍ମ, ଏଇଟା ଭଗବତ ଗୀତା 8 ଅଧ୍ୟାୟର ଏଇ ଶ୍ଳୋକ ପ୍ରଥମ ଶ୍ଳୋକର ଅଧା। ଏତିକି ଯେତେବେଳେ କହିଲେ, ସେତେବେଳେ କ'ଣ ହେଲା ନା, ତାଳବୃକ୍ଷ ଜଣକ ସେ ବ୍ରାହ୍ମଣ ହୋଇଗଲେ, ଗୀତାର ମହାତ୍ମା ରହିଛି, ତାଳବୃକ୍ଷ ଜଣକ ବ୍ରାହ୍ମଣ ହୋଇଗଲେ, ଏବଂ ସେ ବ୍ରହ୍ମ ରାକ୍ଷସ ଦୁହେଁ କ'ଣ କଲେ ନା, ସେମାନେ ସ୍ୱର୍ଗକୁ ଗଲେ। ଇଏ ଯେଉଁ ବ୍ରାହ୍ମଣ ଜଣକ ସେ ଇଏ କ'ଣ ହେଲା, ସେ ହେଇଗଲେ ବ୍ରାହ୍ମଣ ହୋଇଗଲେ, ସେ ଭାବ ଶର୍ମା, ସେ କାଶୀକୁ ଗଲେ, କାଶୀକି ଯାଇକିରି ସେଇ ଯେଉଁ ଅଧା ଶୋକ ରହିଛି ସେଇ ଅଧା ଶୋକକୁ ଜପ କଲେ କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ ଅଧା ଶୋକକୁ ଜପ କଲେ ହେ ଜପ କରିକି କ'ଣ ହେଲା ନା ସିଦ୍ଧ ହେଇଗଲେ ଭଗବତ ଧାମକୁ ପ୍ରାପ୍ତ ହେଲେ ଭଗବାନଙ୍କର ଏସବୁ ରହିଛି ଏ ଶ୍ଳୋକ ଭାଗବତ ଗୀତାର ମହାତ୍ମା କ'ଣ ଆମେ କହିବା ଏ କଥା ଯେତେବେଳେ ଶୁଣୁଛେ ଯଦି ଆମେ କଥାରେ ବ୍ୟସ୍ତ ରହିବା ତାହେଲେ କ'ଣ କଥା ଶୁଣିବା ଯିଏ କଥା କହିବ ତାକୁ ମୋତେ କେମିତି ଲାଗିବ ଆନନ୍ଦ ଲାଗିବ ମୋ କଥା ଏଭଳି ଭାବରେ ତାଙ୍କ ଭିତରେ କଥା ହେଇକି ଶୁଣୁଛନ୍ତି ଚିନ୍ତା କରିବା କଥା ଭାଗବତ କଥା ଚାଲିଛି ଆମେ ଆମ କାମ ଭିତରେ କଥା ଚାଲିବା ଭଗବାନ କଥା ଭଗବତ ଧାମକୁ ଯାଉଛନ୍ତି କଥା କହିବା ପାଇଁ ତୁମର ଆଉ ସମୟ ନାହିଁ ଏଇ ସମୟରେ କଥା କହିବ ଆମ କଥା ବିଶ୍ରାମ ଦେବା ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କର ଜୟ ଶ୍ରୀମଦ୍ ଭାଗବତମ କି ଜୟ।